ॐ नमो भगवते वासुदेवाय श्रीमद्भागवतम दशमस्कंद 47 अध्याय श्लोक 36 मया विश्य मन कृष्णं विमुक्ता शेष वृत्तिजात मुन्नी पूर्वटा मूलक पढ़ाइए जो
अचिरान् मामुपैष्यत
मया वेश्य मनः कृष्णं विमुक्ता शेष वृत्तिजात् अनुस्मरन्त्यो मां नित्यम् अचिरान् मामुपैष्यत मया वेश्य मनः कृष्णं विमुक्ता शेष वृत्तिजात् अनुस्मरन्त्यो मां नित्यम् अचिरान् मामुपैष्यत मया वेश्य मनः कृष्णं विमुक्ता शेष वृत्तिजात् अनुस्मरन्त्यो मां नित्यम् अचिरान् मामुपैष्यत हरे कृष्ण वस्तुभक्तसदनमन्द मातृवृन्द समस्त भक्तसदनमन्द मातृवृन्दगामे ଆମର ଶ୍ରୀମଦ୍ଭାଗବତଙ୍କ କଥାକୁ ସ୍ୱାଗତ ଜଣାଉଛୁ। ଆମର କଥା ଚାଲିଛନ୍ତି ନନ୍ଦଗ୍ରାମରେ ନିବୃତ କୁଞ୍ଜରେ ଅଭିମାନେ ଏବଂ ଉଦ୍ଧବ ସବୁ ଆଲୋଚନା ଚାଲିଛି। ଉଦ୍ଧବ ସନ୍ଦେଶ ଦେଉଛନ୍ତି, ଭଗବାନଙ୍କର ସନ୍ଦେଶ 29-37 ଏଇ 9 ଶ୍ଳୋକରେ ଏହି ସନ୍ଦେଶକୁ ପ୍ରଦାନ କରାଯାଇଛି। ତେଣୁ 35 ଶ୍ଳୋକ ଯାଏ ଆମେ ସବୁ ଆଲୋଚନା କରିଥିଲେ, 36 ଶ୍ଳୋକ ଆଜି ଶୁଣିବା। ଶୁଣିକିରି ବ୍ରହ୍ମ ଜ୍ଞାନ ପ୍ରତି ଭଗବାନ ଦେଲେ, ଉପଦେଶ ଦେଲେ, ଯେଉଁଭଳି ଭାବରେ ରାସ କ୍ରୀଡ଼ା ସମୟରେ ଯେତେବେଳେ ଉପସ୍ଥିତ ହୋଇଥିଲେ ଭଗବାନଙ୍କ ପାଖରେ ଗୋପୀମାନେ, ଭଗବାନ ଯେଉଁ ଉପଦେଶ ଦେଇଥିଲେ ଜ୍ଞାନ ଉପଦେଶ, ସେହିଭଳି ଭାବରେ ଏ ଉପଦେଶ ଥିଲା। ତେଣୁ ଏଇଟାକୁ ସେମାନେ ପସନ୍ଦ କରେ। ଭଗବାନଙ୍କର କଥାରେ ବହୁତ ମିନିଂ ରହିଛି। ଗୋଟିଏ କଥା ବାହାରକୁ ଜଣାପଡ଼ିବ, ଗୋଟିଏ କଥା ଭିତରେ ଆଉ ଗୋଟିଏ କଥା ରହିଥିବ। ଯେଉଁମାନେ ଭଗବାନ ଭକ୍ତ ସେମାନେ ସେସବୁ ଅର୍ଥକୁ ବାହାର କରିବେ। ତେଣୁ ଆମର ଜୀବ ଗୋସ୍ୱାମୀ ଏଇ ପ୍ରତି ଶ୍ଳୋକରେ 3 ଲେଖାଏଁ ଅର୍ଥ କରିଛନ୍ତି। ଗୋପୀମାନ ପାଇଁ ଗୋଟିଏ ଅର୍ଥ, ସାଧାରଣ ଲୋକମାନଙ୍କ ପାଇଁ ଗୋଟିଏ ଅର୍ଥ, ଆଉ ତା'ର ଭିତରେ ଗଭୀର ଅର୍ଥ ଗୋଟିଏ ରହିଛି, ଗୂଢ଼ ଅର୍ଥ ରହିଛି। ଏଇଭଳି ଭାବରେ ଭଗବାନଙ୍କ କଥାକୁ ମାପିବା ପାଇଁ, କଥାକୁ ବୁଝିବା ପାଇଁ କାହାର ଶକ୍ତି ରହିଛି? ତାଙ୍କ କୃପା ଯିଏ ପାଇବେ ସେମାନେ ହିଁ ଏଇଟା ବୁଝିପାରିବେ। ଆମର ସୌଭାଗ୍ୟ ଆମେ ଏଇ ଭଗବାନଙ୍କର କଥା ଆମେ ବୁଝୁ କି ନ ବୁଝୁ, ଭଗବାନ କଥା ଶୁଣିଲେ ଆମେ ବା କଥା କହିଲେ, ଏଇଟା ଆମର ବଡ଼ ସୌଭାଗ୍ୟ। ଭଗବାନ କଥା ମାଧ୍ୟମରେ ଆମେ ଭଗବାନଙ୍କ ସଙ୍ଗ କରୁଛେ, ଭଗବାନ ତାଙ୍କ ବାଣୀ ମାଧ୍ୟମରେ ଉପସ୍ଥିତ ରହିଛନ୍ତି, ବାଣୀ ସଙ୍ଗ ଆମେ କରୁଛେ, ଇଏ ଆମର ବଡ଼ ସୌଭାଗ୍ୟ। ଯାହା ବି ହଉ, ଆମକୁ ଏଇଠି ସୌଭାଗ୍ୟ ପ୍ରଭୁପାଦଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ ଆମେ ଏଇଟା ପ୍ରାପ୍ତ ହୋଇଛେ। 8-9 କେତେ ସମସ୍ତଙ୍କର ଏତେ କାମ, ମରିବା ପାଇଁ ଫୁରସତ ନାହିଁ। ଲୋକ କହିବେ ଆମକୁ ମରିବା ପାଇଁ ଫୁରସତ ନାହିଁ, ଆଉ କ'ଣ ଆମେ ତମ କଥା ଶୁଣିବୁ, ଇଏ କରିବୁ, ଏତେ କଥା ମରିବା ପାଇଁ ଫୁରସତ ନାହିଁ। ଏଇଭଳି ଭାବରେ ଏତେ ବ୍ୟସ୍ତ, ଦିନ ରାତି 24 ଘଣ୍ଟା ଭିତରେ ଅଧିକାଂଶ ସମୟ ସେମାନେ ଦେଉଛନ୍ତି ଟଙ୍କା ରୋଜଗାର କରିବା ପାଇଁ, କିନ୍ତୁ ପ୍ରଭୁପାଦ ଦେଖନ୍ତୁ ସାରା ପୃଥିବୀରେ 8 ରୁ 9 କିଛି କାମ ନାହିଁ, ଭଗବାନ କଥା ଶୁଣିବେ ଏତିକି କ'ଣ କମ୍ ସୌଭାଗ୍ୟର କଥା। ଯିଏ ମନ୍ଦିର ରହିଛନ୍ତି, ମନ୍ଦିରର ସିରିୟସ୍ ଭକ୍ତମାନେ, ସାଧାରଣ ଭକ୍ତମାନଙ୍କ କଥା କୁହାଯାଉ ନାହିଁ, ସେମାନେ ଜାଣିନାହାନ୍ତି ଇମ୍ପୋର୍ଟାନ୍ସ ମନ୍ଦିରର, କୃଷ୍ଣ ଚେତନାର ଯେଉଁ କ'ଣ ଗଭୀରତା, କୃଷ୍ଣ ଚେତନାର ଯେଉଁ ଇମ୍ପୋର୍ଟାନ୍ସ, ଯେଉଁ ଇମ୍ପୋର୍ଟାନ୍ସ ସେମାନେ ଉପଲବ୍ଧି କରିନାହାନ୍ତି। ଯେଉଁମାନେ ଉପଲବ୍ଧି କରନ୍ତି କି ନ କରନ୍ତି, ଯଦି ଶୁଣିବେ ଭାଗବତମ ତାହେଲେ ମଧ୍ୟ ସେମାନେ ଧନ୍ୟ ହୋଇଯିବେ। ରୂପାନଙ୍କ କୃପା 8 ରୁ 9 ନଥିଙ୍ଗ ଡୁଇଙ୍ଗ, ଓନ୍ଲି ଭାଗବତ, ନଥିଙ୍ଗ ଡୁଇଙ୍ଗ, ଆଉ କିଛି ନାହିଁ। 8 ରୁ 9 ମାନେ ଭାଗବତ ଦେଖନ୍ତୁ, ପ୍ରଭୁପାଦଙ୍କ କୃପା। ପ୍ରଭୁପାଦ ଚାହିଁଥିଲେ ବି ଅଲଗା କରିଥାନ୍ତି, ନା ନା ଯେଉଁମାନେ ରହିଛନ୍ତି ସେ ଅଲଗା ଅଲଗା ଇଏ କର, 8 ରୁ 9 ନକଲେ ଚଳିବ, କିଛି ଅସୁବିଧା ନା। ନିୟମ ରହିଛି 8 ରୁ 9 ଭାଗବତ, ସନ୍ଧ୍ୟା 7 ରୁ 8 ଗୀତା, ସେଇଟା ରିଲାକ୍ସେସନ୍ କରିହେବ, କିନ୍ତୁ ଭାଗବତ ନୁହଁ ରିଲାକ୍ସେସନ୍। ଇଏ ଆମର ସୌଭାଗ୍ୟ, 8 ରୁ 9 ଆମେ କେତେ କାର୍ଯ୍ୟ ରହିଛି, କିଏ ସମୟ ଦେଉଛନ୍ତି ଭଗବାନ ପାଇଁ, କିଏ ଦେଉଛନ୍ତି ସମୟ ଦେଉଛନ୍ତି, କିନ୍ତୁ ଭଗବାନ ଭକ୍ତ ଯେଉଁମାନେ ହୋଇଗଲେ, କୃଷ୍ଣ ଚେତନାରେ ଯେଉଁମାନେ ଭକ୍ତ ହୋଇଗଲେ, 8 ରୁ 9 ତାଙ୍କର ସବୁ କାମ ବନ୍ଦ, ଭାଗବତ କଥା ଶୁଣିବେ ଆଉ ସବୁ କଥା ବନ୍ଦ। ତେଣୁ ଇଏ ଆଉ ଗୋଟେ ଶୁଭ ସୁଯୋଗ ପ୍ରଭୁପାଦଙ୍କ କୃପାରୁ, ଏଇ ମାଧ୍ୟମରେ ଆମେ ଭଗବତ ଧାମକୁ ଯିବା, ଏଇ ମାଧ୍ୟମରେ ଆମେ ଭଗବତ ଧାମକୁ ଯିବା। ତେଣୁ ଏ ଶ୍ଳୋକଟି ଯେଉଁ କହୁଛୁ, ମୟାବିଶ୍ୟ ମନଂ କୃଷ୍ଣଂ, ଏ କୃଷ୍ଣ ଶବ୍ଦର ହେଉଛି ପୂର୍ଣ୍ଣ, କମ୍ପ୍ଲିଟ୍ କୃଷ୍ଣଂ, କମ୍ପ୍ଲିଟ୍ ମୟାବିଶ୍ୟ, ମୟି ଭଗବାନ କହୁଛନ୍ତି, ମୟି ମୋର ଆବିଶ୍ୟ, ଯେଉଁମାନେ ଆବେଶ ଭଗବାନ ପ୍ରତି ଆବେଶ କେଉଁମାନଙ୍କୁ ଆସିବ, ଏତେ ସହଜ ଜିନିଷ ନୁହଁ, ଭଗବାନ ପାଖରେ ଆବେଶ ଆସିବା କଥା। ଆମର ଭୌତିକ ଆବେଶ ରହିଛି ଅଭିନିବେଶ, ଭୟଂ ଦ୍ୱିତୀୟ ଅଭିନିବେଶ, ସମସ୍ତଙ୍କର ଅଭିନିବେଶ ରହିଛି, ଦ୍ୱିତୀୟ ଅଭିନିବେଶ, ଭଗବାନ ପ୍ରତି ଅଭିନିବେଶ ନାହିଁ ବା ଆବେଶ ନାହିଁ। ତେଣୁ ସମସ୍ତଙ୍କ ଭୟ ରହିଛି, ସାରା ପୃଥିବୀରେ ସମସ୍ତଙ୍କର ଭୟ ରହିଛି, କିନ୍ତୁ ଯେଉଁମାନଙ୍କର ଆବେଶ ଆସିଯାଇଛି ଭଗବାନ ପ୍ରତି, ତାଙ୍କର କ'ଣ ମୃତ୍ୟୁ କ'ଣ ସେ ଜିନିଷ ଜାଣନ୍ତି ନାହିଁ ସେମାନେ, ମୃତ୍ୟୁ କ'ଣ ବସ୍ତୁ, ଆମର ତ ମୃତ୍ୟୁ ନାହିଁ ଆଉ ତାଙ୍କର ମୃତ୍ୟୁ କେଉଁଠି ଆସିବ। ତେଣୁ ଏଇଭଳି ଭାବରେ ଆବେଶ ଯେଉଁ ଆସିଯାଇଛି, ଆମେ ଶୁଣୁଛେ 24 ଗୁରୁଙ୍କ କଥା ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରେ, ଏକାଦଶ ସ୍କନ୍ଧରେ ଭାଗବତମରେ ଆବେଶ, ବାଣ ଯେଉଁ ସାଣ କରିବାରେ ଏଭଳି ଆବେଶ ହୋଇଯାଇଛନ୍ତି, ସେଠି ଗୋଟେ ପଟୁଆର ପଳେଇଲେଣି, ରାଧା ମନ୍ତ୍ରୀ ବାଦ୍ୟ କେତେ ନୃତ୍ୟ ଗୀତ କେତେ କ'ଣ ହେଇକି ପଳେଇଲା ପଟୁଆର, ଜାଣିପାରିଲେ ନାହିଁ। ଏ ଆବେଶ, ଏଭଳି ଆବେଶ କଥା ଭଗବାନ, ଏଭଳି ମନ, ସେଇ ମନଟା ଆବେଶ ହୋଇଯାଇଛି, ସେ କଥା କହୁଛନ୍ତି, ମୟାବିଶ ମନଂ କୃଷ୍ଣଂ, ମୋ ପାଖରେ ଯେଉଁମାନଙ୍କର ମନ ପୂର୍ଣ୍ଣ ଭାବରେ ଆବେଶ ହୋଇଯାଇଛି, ବିମୁକ୍ତା ଅଶେଷ ବୃତ୍ତି, ଯା ଅନେକ ବୃତ୍ତି ରହିଛି, ଅନେକ କାର୍ଯ୍ୟ ରହିଛି, ଭୌତିକ ଜାଗତ ଦେଖନ୍ତୁ କେତେ ପ୍ରକାର କାର୍ଯ୍ୟ ରହିଛି, କାହାର କିଛି କାର୍ଯ୍ୟ ନଥିଲେ ବି କୁକୁରକୁ ନେଇକି ଚାଲିବେ, ଭଗବାନଙ୍କ ସେବା ଯେଉଁମାନେ ଗଡ଼ଙ୍କର ସେବା କରିବେ ନା ଡମ୍ର ସେବା କରିବେ, ଏଭଳି ବ୍ୟବସ୍ଥା, ଅନେକ ଅଶେଷ ବୃତ୍ତି, ମାୟାର ଅନେକ ବୃତ୍ତି ରହିଛି, ଅନେକ ପ୍ରକାର ଉପାୟ ରହିଛି, ଅନେକ ପ୍ରକାର ରହିଛି ଭଗବାନଙ୍କଠୁ ଦୂରେଇ ନେବା ପାଇଁ, ସବୁ ପ୍ରକାର ଅନେକ ଲକ୍ଷ ଲକ୍ଷ କୋଟି କୋଟି ଅନନ୍ତ ପ୍ରକାର ବୃତ୍ତି ରହିଛି, କିନ୍ତୁ ଏ ଭଗବାନଙ୍କଠୁ ଦୂରେଇ ନେବା ପାଇଁ ଯେଉଁ ରହିଛି, ସେଥିରୁ ସେମାନେ ପଳେଇ ଆସିବେ, କହିବା ବିମୁକ୍ତା, ସେଥିରୁ ସେମାନେ ମୁକ୍ତ ହୋଇଯିବେ। ଆମେ ଯଦି ଏଇ ଧାରାକୁ ନ ଆସିଥାନ୍ତେ ଆମେ ସେଥିରେ ରହିଥାନ୍ତେ, ମାୟା ବୃତ୍ତିରେ ରହିଥାନ୍ତେ, ଅଶେଷ ବୃତ୍ତିରେ ରହିଥାନ୍ତେ, ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଶୋଇଲା ପରେ ମଧ୍ୟ ଚିନ୍ତା ଚାଲିଥାନ୍ତା କେମିତି କ'ଣ କରିବା, ଅଶେଷ ବୃତ୍ତି ଅନଲିମିଟେଡ଼, ଶେଷ ହେବ ନାହିଁ, ଅନେକ ପ୍ରକାର ଉପାୟ, ସେଥିରୁ ସେମାନେ ମୁକ୍ତ ହେବେ। ଭଗବାନ ପ୍ରତି ଯାହାର ଆବେଶ ଆସିଯାଇଛି, ଆଉ ତା'ର ଅନ୍ୟ କୌଣସି ବୃତ୍ତି ରହିବ, ଏକମାତ୍ର ବୃତ୍ତି ହେଉଛି ଭଗବାନଙ୍କ ସହିତ ଯୁକ୍ତ ହେବା, ଅନ୍ୟ କୌଣସି ବୃତ୍ତି ତା'ର ରହିବ ନାହିଁ। ବିମୁକ୍ତ ଅଶେଷ ବୃତ୍ତି ଯତ୍ ଅନୁସ୍ମରତ୍ୟୋ ମାଂ ନିତ୍ୟଂ, କେମିତି ସେ ଆବେଶ ଆସିବ, ଅନୁସ୍ମରନ୍ତ ସ୍ମରନ୍ତ ସ୍ମରଣ ସ୍ମରଣ କରିବା, କିଛି ନା କିଛି ସ୍ମରଣ କରୁଛେ ଆମେ, ଅନୁସ୍ମରଣ ଭଗବାନ ବିଷୟରେ ସ୍ମରଣ କରିବା, ତାପରେ ସେ ଭଗବାନଙ୍କର ଏଇସବୁ ନାମ ରୂପ ଗୁଣ ଲୀଳା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭୌତିକ ବସ୍ତୁ ଯେକୌଣସି ବସ୍ତୁ ହଉ, ଭଗବତ ବସ୍ତୁ ନୁହଁ, ଭୌତିକ ବସ୍ତୁ ଯେତେ ନୋବେଲ ପ୍ରାଇଜ୍ ପାଉ, ଯେତେ ପୁରସ୍କୃତ ହଉ, ଯେତେ କ'ଣ ସମ୍ମାନିତ ହଉ, ଯେତେ ଯାହା ହଉ, ଗୋଟିଏ ଜିନିଷକୁ ବାରମ୍ବାର ଆମେ କରିପାରିବା ନାହିଁ, ଚିନ୍ତା କରିପାରିବା ନାହିଁ, ଗୋଟିଏ ଜିନିଷକୁ ଚିନ୍ତା କରିପାରିବା ନାହିଁ, ଆମର ଆସିଯିବ ଘୃଣା ଆସିଯିବ ସେ ଜିନିଷଟା ଯେତେ ଭଲ ହେଲେ ମଧ୍ୟ। କିନ୍ତୁ ଏ ଭଗବାନଙ୍କର ବସ୍ତୁ ଏଭଳି ସେଇ ଜିନିଷ ବାରମ୍ବାର 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 ଚିନ୍ତା କଲେ ମଧ୍ୟ ସବୁବେଳେ ନୂଆ ନୂଆ ଲାଗୁଥିବ। ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ସବୁବେଳେ ନୂଆ ନୂଆ ଲାଗୁଥିବ। ନ ଏଇ ଭଗବାନ କଥା, ଏଇ ମହାମନ୍ତ୍ର, ଏଇ ସେବା, ଏଇ ଇଏ ଏଇ କରିସାରିଲେଣି, ବହୁତ ହେଇଗଲାଣି, ଆଉ ଟିକେ କ'ଣ ଅଲଗା କଥା କରିବା। ଏ ଭଗବାନ ବସ୍ତୁ ହେଉଛି ଏଭଳି ନିତ୍ୟ ନୂତନ, ସବୁବେଳେ ନୂତନ ନୂତନ ଲାଗୁଥିବ। ଏଇ ପ୍ରଥମଥର ପାଇଁ ଶୁଣୁଛନ୍ତି, ଏଭଳି ଦେଖୁଛନ୍ତି, ଦେଖୁ କାର୍ଯ୍ୟ କରୁଛନ୍ତି, ସେବା କରୁଛନ୍ତି, ଏଇଭଳି ଭାବରେ ଲାଗିବ। ଯେଉଁମାନେ ଉନ୍ନତ ଭକ୍ତ, ସାଧାରଣ ଭକ୍ତ କଥା ଛାଡ଼, ସାଧାରଣ ଭକ୍ତମାନେ ମଧ୍ୟ ଏଇ ଭଗବାନଙ୍କ ନାମ ନେଉଛନ୍ତି, ସବୁଦିନେ ଜଣାଉଛନ୍ତି, କିନ୍ତୁ ସେମାନେ ବୋର୍ ଫିଲ୍ କରୁନାହାନ୍ତି ଭଗବାନଙ୍କ ନାମ। ଏଭଳି ଭଗବାନ ଯଦି ଆମେ ନ ରହିଲେ ସେମାନେ ବ୍ୟସ୍ତ ହୋଇଯିବେ। ଭଗବାନ ଦେଖ କେତେ ସୁନ୍ଦର ଭଗବାନ ବ୍ୟବସ୍ଥା କରିଛନ୍ତି, ଯେକୌଣସି କାର୍ଯ୍ୟରେ ଜଣେ ବ୍ୟସ୍ତ ରହୁ, ଯଦି ଭଗବାନ ନାମ ନେଉ ନାହିଁ ସେମାନେ ବ୍ୟସ୍ତ ହୋଇଯିବେ। ଗୋଟେ କ'ଣ ଅପେକ୍ଷା କରିବାକୁ ପଡ଼ୁଛି, ଟ୍ରେନ୍ରେ ଅପେକ୍ଷା କରିବାକୁ ପଡ଼ିବ, ଟ୍ରେନ୍ ଆସିବ, ଘଣ୍ଟା ଡେରି ଅଛି, ପୁଣି ଘଣ୍ଟା ଦୁଇ ଘଣ୍ଟା ଡେରି ଅଛି, ତିନି ଘଣ୍ଟା ଡେରି, ଏଇଭଳି ଭାବରେ ଚାଲିଥିବ ଅପେକ୍ଷା ବିଭିନ୍ନ ସ୍ଥାନରେ ସବୁ ରହିଛି। କିନ୍ତୁ ଆମର ଯଦି ଜପଟା ଅଛି ମାନେ କିଛି ଚିନ୍ତା ନାହିଁ, ଭଗବାନ ନାମ ଚାଲିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ। ଯଦି ଭଗବାନଙ୍କ ନାମ ନଥାନ୍ତା ତାହେଲେ ଆମେ କ'ଣ କରିଥାନ୍ତେ, ଖାଲି ବିରକ୍ତ, କେତେବେଳେ ଆସିବ। ଆମର ସେ ସବୁ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଏ ଟ୍ରେନ୍ ସମ୍ବନ୍ଧରେ ବର୍ତ୍ତମାନ ସବୁ ଟ୍ରେନ୍ ବନ୍ଦ ଅଛି, ଯାହା ବି ହଉ, ଆପଣ କେମିତି ଆସିଲେ, ସ୍ପେଶାଲ ପ୍ରାଇଭେଟ୍? ତେଣୁ ଏ ଯେଉଁ ରହିଛି ଟ୍ରେନ୍, ଯଦି ଡେରି ହେଇଗଲା, ଯିଏ ରହୁଥିବ ସେଠି ସେ ବିରକ୍ତ ହେଉଥିବ, କାହିଁକି ଗୋଟେ ମିନିଟ୍ କାହିଁକି ଡେରି ହେଲା, ଗୋଟେ ମିନିଟ୍ ହଉ, ପାଞ୍ଚ ମିନିଟ୍ ଡେରି, ପାଞ୍ଚ ମିନିଟ୍, ଦଶ ମିନିଟ୍, ଦଶ ମିନିଟ୍, ପନ୍ଦର ମିନିଟ୍, ଏଇଭଳି ବଢ଼ି ବଢ଼ିକା ଯାଉଥିବ, ଯିଏ ରହିଥିବ ସେ ବିରକ୍ତ ହେଉଥିବ, ଏଇଟା ହିଁ ଡେରି ହେଉଛି। କିନ୍ତୁ ଜଣେ ଲୋକ, ଜଣେ ବ୍ୟକ୍ତି, ସେ କୌଣସି କାରଣରୁ ଫସିଗଲା, ଟ୍ରାଫିକ୍ରେ ଫସିଗଲା, ଆସିପାରିଲା ନାହିଁ, ଡେରି ହେଇଗଲାଣି ଘଣ୍ଟା ଦେଖ, ଓ ଡେରି ହେଇଗଲା, ପଳେଇଯିବ ଟ୍ରେନ୍, ସିଏ ବ୍ୟସ୍ତ ହେଉଛି, ପଳେଇଯିବ ଟ୍ରେନ୍, ଆସି ପହଞ୍ଚିଗଲା ବେଳେ ଷ୍ଟେସନ୍ରେ ଦେଖିଲେ ଟ୍ରେନ୍ ଅଛି, କେତେ ଆନନ୍ଦ ତାର ନ ହେବ, ଆରେ ଟ୍ରେନ୍ଟା ରହିଛି। ଏଇଭଳି ଭାବରେ ଅପେକ୍ଷା, ସମୟ, ସମୟ ସରୁନି ତାଙ୍କର, ଟାଇମ୍ ପାସ୍, ଟ୍ରେନ୍ ଯାଉଛୁ ନିଅ, ଟାଇମ୍ ପାସ୍ କର, ହଁ କେତେ ପ୍ରକାର ବୁଲି ଚାସ୍ ଖେଳ ଆରମ୍ଭ ହେବ, କେତେ କ'ଣ ଡେଲି କମ୍ପ୍ୟୁଟର୍ସ ମାନଙ୍କର ଟାଇମ୍ ପାସ୍ କରିବେ, ଚାସ୍ ଖେଳିବେ, ପାଟିବେ ଚାସ୍, କିନ୍ତୁ ଦେଖନ୍ତୁ ସେହି ସମୟଟା ଆମ ଚାଣକ୍ୟ ପଣ୍ଡିତ କହିଛନ୍ତି, ଗୋଟିଏ ମୁହୂର୍ତ୍ତ ମଧ୍ୟ ଆମେ କୋଟିଏ ଶୂନ୍ୟ ମୁଦ୍ରା ଦେଇ ଗୋଟିଏ ମୁହୂର୍ତ୍ତକୁ ଆଣିପାରିବା ନାହିଁ, ସମୟର ମୂଲ୍ୟ ଏତେ ରହିଛି। ତେଣୁ ଯେଉଁମାନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ଅନୁସ୍ମରନ୍ତି, ହଁ ଅନେକ ଲୀଳା ଭଗବାନ ରହିଛି, ସେ ସବୁ ହେବ ନାହିଁ, ଭଗବାନ ଲୀଳା ସେହି ଲୀଳାକୁ ମଧ୍ୟ ସ୍ମରଣ କରୁଥିବେ, ମଧ୍ୟ ନୂଆ ନୂଆ ଲାଗୁଥିବ ଭଗବାନଙ୍କ ଲୀଳା ଏଭଳି, ଅନୁସ୍ମରନ୍ତୁ ସବୁବେଳେ, ଅନୁ ତାପରେ 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 ସବୁବେଳେ ଅନୁସ୍ମରନ୍ତୁ ମାମ ନିତ୍ୟଂ, ପ୍ରତି ସମୟରେ ନିତ୍ୟଂ, ସବୁ ସମୟରେ। ହେଲେ କ'ଣ ହେବ ନା, ଅଚିରାତ୍, ନ ଅଚିରାତ୍, ଡେରି ହେବ ନାହିଁ, ଅଚିରାତ୍, ଖୁବ୍ ଶୀଘ୍ର, ଅଚିରାତ୍, ମାମ ଉପୈଷ୍ୟତ, ମାମ ଉପୈଷ୍ୟତ, ମୋତେ ପାଇବ, ଉପୈଷ୍ୟତ, ଉପା ଉପ ମାନେ ମୋ ନିକଟକୁ ଆସିବ, ଉପ ଉପକାର ନିକଟ, ଇଷ୍ୟଥ ଆସିବ, ମୋତେ ପ୍ରାପ୍ତ ହେବ, ମୋ ନିକଟକୁ ଆସିବ ଭଗବାନ, ଆମେ ବର୍ତ୍ତମାନ ଭଗବାନ ନିକଟରେ ଅଛେ, ଏ ଭଗବାନ କୃପା, ପ୍ରଭୁପାଦଙ୍କ କୃପା, ଗୁରୁଦେବଙ୍କ କୃପା, ଏ ବୈଷ୍ଣବମାନ କୃପା, ଏଇଟା ଆମକୁ ସୌଭାଗ୍ୟ ମିଳୁଛି, ସମସ୍ତଙ୍କୁ ମିଳୁନାହିଁ, ଏଇଟା ମନ୍ଦିର ରହିଲେ ମଧ୍ୟ ସମସ୍ତେ ପାଇପାରୁନାହାନ୍ତି, ଏ କୃପା, ଏଇଟା ଗୋଟେ କୃପା, ଆମେ ଭଗବାନଙ୍କ ସହିତ ନିକଟରେ ରହିଛେ, ଭଗବାନ ନିକଟରେ ରହିଛି, ମାଆଙ୍କୁ ଉପସ୍ୟତ, ଅଚିରାତ୍, ଡେରି ହେବ ନାହିଁ, ଭଗବାନ କଥା ହିଁ ଭଗବାନ, ଭଗବାନ କଥା ଆଉ ଅଲଗା କିଛି ନୁହଁ, ଭଗବାନ କଥା ହିଁ ଭଗବାନ, ମାମ ଅଚିରାତ୍, ମାମ ଉପସ୍ୟତ, ନ ଅଚିରାତ୍, ଡେରି ହେବ ନାହିଁ, ଅଚିରାତ୍, ଚିରକରେ ଡେରି ବା ବହୁତ ଦୀର୍ଘକାଳ, କିନ୍ତୁ ଦୀର୍ଘ ନାହିଁ, ଅଚିରାତ୍, ସାଙ୍ଗେ ସାଙ୍ଗେ ଆମେ ଭଗବାନ ପ୍ରାପ୍ତ ହେବ, ମାମ ଉପସ୍ୟତ, ଭଗବାନ ପାଖକୁ ତୁମେ ତ ଯିବ ଆଉ, ମାମ ଉପ ଇଷ୍ୟତ, ଏଷ୍ୟତ, ମୋ ପାଖକୁ ଆସିବ ତୁମେ, ଭଗବାନ ବର୍ତ୍ତମାନ ବର୍ତ୍ତମାନ ଆମେ ଆସିଯାଇଛୁ ଭଗବାନ ପାଖକୁ, ଇଏ ଭଗବାନ କୃପା। ବାବୁ ସେପଟେ ବସନ୍ତୁ, ଫ୍ୟାନ୍ ବୁଲୁଛି ସେଠି, ଫ୍ୟାନ୍ ଲାଇନ୍ ନାହିଁ, ଆମକୁ ଗୋଟେ ସୁଯୋଗ ମିଳୁଛି, ଭଗବାନ ଲାଇନ୍ ନଥିଲେ ମଧ୍ୟ ଭଗବାନ କଥା କହିବା, ଲାଇନ୍ ନଥିଲେ ଆମେ ପାଇଁ ଛଟପଟ ହେବା, ଯେତେବେଳେ ଲାଇନ୍ ନାହିଁ କ'ଣ କଥା, ଲାଇନ୍ ନଥିଲେ କ'ଣ ଅଛି, ଭଗବାନ କଥାରେ ଆନନ୍ଦ ଅଛି, ଇଏ କଷ୍ଟଟା ଜଣେ ଜାଣିପାରିବ ନାହିଁ। ଜଣେ ଯେଉଁ ରହିଛି ଲାଇନ୍ ନଥିଲେ ଯେଉଁ ଛଟପଟ ଛଟପଟ ହେଉଛି, ଭଗବାନ କଥାରେ ଯଦି ମନ ଆବେଶ ହେଇଗଲା ସେ ଜାଣିପାରିବ ଲାଇନ୍ ନାହିଁ ହିଁ ଏମିତି କଷ୍ଟ ହେଉଛି। ମା ଉପେଇ ଐଶ୍ୟଥ, ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ, ମୋ ନିକଟକୁ ଆସିଯିବ ଭଗବାନ। ଦେଖନ୍ତୁ କେତେ କୃପା ଭଗବାନଙ୍କର। ଏଇଟା ମୋର ମୁଁ ଦେଲି କ'ଣ ମୋର ପର୍ପଟ ଏଇଟା ଆଚାର୍ଯ୍ୟମାନେ ସେ ପର୍ପଟ ଦେଇଛନ୍ତି, ମୁଁ ଗୋଟେ ମୋର ପର୍ପଟ ଦେଇଦେଲି। ହଁ ଯେତିକି ମୁଁ ଜାଣିଛି, ଯେତିକି ବୁଝିଛି, ଯେତିକି ସଂସ୍କୃତ ବା ଜାଣିଲି ପଢ଼ାପଢ଼ି କରିକିରି। ତେଣୁ ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି ଯେ କେତେ ଗଭୀର ତତ୍ତ୍ୱ ସବୁ ରହିଛି ଆ ଭିତରେ। ମହାବିଶ୍ୟ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ଥିତି ହେଉଛି ଏଇଟା। ଭଗବତ ଗୀତା ହେଉଛି ଭକ୍ତି ଯୋଗ, ଦ୍ୱାଦଶ ଅଧ୍ୟାୟ ଭକ୍ତି ଯୋଗ, ଏ ଭକ୍ତିଟା ହେଉଛି ମୁଖ୍ୟ। ଭଗବତ ଗୀତାରେ ତିନି ପ୍ରକାର ଯେଉଁ ଜ୍ଞାନ ଭଗବାନ ଦେଇଛନ୍ତି, 18 ଯେଉଁ ଅଧ୍ୟାୟ ରହିଛି ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି, କର୍ମ ଷଟକ, ଜ୍ଞାନ ଷଟକ, ଭକ୍ତି ଷଟକ। ଭକ୍ତିଟା ହେଉଛି ମଝିରେ ରହିଲା, 9-7-12 ଏଇଟା ଭକ୍ତି ଯୋଗ ବୋଲି କୁହାଯାଉଛି, ଭକ୍ତି ଷଟକ। 6 ଅଧ୍ୟାୟରେ ଭକ୍ତି ବିଷୟରେ କୁହାଗଲା। ଆରମ୍ଭ ହେଲା ଶୃଣୁ, 7 ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କହିଲେ, ମୟା ଶକ୍ତ ମନାପାଠ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶ୍ରୟ ମହାବାହ ଯଥା ଜ୍ଞାନସଚି ତ ଶୁଣୁ। ଭକ୍ତି ଆରମ୍ଭ ହେବ ଶ୍ରବଣରୁ, ଏବଂ ବାହାରରେ ହେଉଛି ଅନ୍ତିମ ଭକ୍ତି ଯୋଗ। ଭକ୍ତି ଯୋଗଟା ଦେଇଦେଲେ ବାହାରରେ, ତା ଦେହରେ ଦେଇଦେଲେ ଶ୍ରେଷ୍ଠ ବସ୍ତୁ ହେଉଛି ଏଇଟା। କ'ଣ ନା, ମୟି ଏବ ମନ ଆବଶ୍ୟ, ମୟି ବୁଦ୍ଧି ନିବେଶୟ, ନିବେଶିଷ୍ୟସି ମୟି ହେବ ଅତ ଉର୍ଦ୍ଧ୍ୱଂ ନ ସଂଶୟ। ଆଠାରୁ ଆଉ ଉର୍ଦ୍ଧ୍ୱରେ ଆଉ କିଛି ନାହିଁ, ଏଇଟା ହେଉଛି ଲାଷ୍ଟ। ମୟି ଏବ ମନ ଏବ ନିଶ୍ଚିନ୍ତ ଭାବରେ, ମୟି ଏବ ମନ ଆବଶ୍ୟ, ମନକୁ ଭଗବାନ ପାଖରେ ଲଗେଇଦେଲେ ଏଇଟା ହେଉଛି ଶ୍ରେଷ୍ଠ। ଏବଂ ବୁଦ୍ଧିକୁ ମଧ୍ୟ, ମୟି ଏବ ମନ ଆବଶ୍ୟ, ମୟି ବୁଦ୍ଧି ନିବେଶୟ, ବୁଦ୍ଧି ମଧ୍ୟ ଭଗବାନ ପାଖରେ, ମୟି ଭଗବାନ ପାଖରେ ନିବେଶ କରିଦେବା, ଆବେଶ ନିବେଶ ଯୁକ୍ତ ହେଇଯିବ ଭଗବାନଙ୍କ ସହିତ। ନିବଶିଷ୍ୟସି ମୟି ହେବ, ଭଗବାନ ସହିତ ଯୁକ୍ତ ହେଇଗଲା ପରେ ଆଉ କିଛି କରିବା, ଆ ପରେ କ'ଣ ଅଛି, ଆ ପରେ କ'ଣ, ନା ନା, ଅତ ଉର୍ଦ୍ଧ୍ୱଂ ନ ସଂଶୟ। 8 ଆଉ କିଛି ଉନ୍ନତ ଜିନିଷ ନାହିଁ, ଦିସ୍ ଇଜ୍ ଦ ହାଇଏଷ୍ଟ ପରଫେକ୍ସନ୍, ସବୁଠୁ ଶ୍ରେଷ୍ଠ ଅନ୍ତିମ ସିଦ୍ଧି ହେଉଛି ଏଇଟା। ମନଟା ଭଗବାନ ପାଖରେ ଲାଗିଗଲା, ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଶ୍ରଦ୍ଧା ସଦ୍ୟ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୟ। ଇଏ ହେଉଛି ଶ୍ରଦ୍ଧା, ଇଏ ହେଉଛି ବିଶ୍ୱାସ, ସମସ୍ତଙ୍କ କିଛି ନା କିଛି ବିଶ୍ୱାସ ଅଛି। ସପ୍ତଦଶ ଅଧ୍ୟାୟରେ ଭଗବାନ କହିଲେ, ତ୍ରିବିଧା ଭଗତି ଶ୍ରଦ୍ଧା, ତିନି ପ୍ରକାର ଶ୍ରଦ୍ଧା ରହିଛି। ଦେହିନା ସା ସ୍ୱଭାବ ଯା, ଦେହିନା କହିଲେ ଖାଲି ମନୁଷ୍ୟମାନଙ୍କ କଥା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତ 84 ଲକ୍ଷ ପ୍ରକାର ଜୀବ ସମସ୍ତ ଦେହ ଧାରଣ କରିଛନ୍ତି, ଦେହି ସେମାନେ ସମସ୍ତଙ୍କର କିଛି ନା କିଛି ସ୍ୱଭାବ ରହିଛି ବା ଶ୍ରଦ୍ଧା ରହିଛି। ତ୍ରିବିଧା ଭଗତି ଶ୍ରଦ୍ଧା, ଦେହିନାଙ୍କ ସା ସ୍ୱଭାବ ଯା, କାହାର ସାତ୍ୱିକ, କାହାର ରାଜସିକ, କାହାର ତାମସିକ। କିନ୍ତୁ ଏ ଯେତେବେଳେ ଶ୍ରଦ୍ଧା ବା ବିଶ୍ୱାସ ଯେତେବେଳେ ଦୃଢ଼ୀଭୂତ ହେବ, ବିଶ୍ୱାସ କରି ସୁଦୃଢ଼ ନିଶ୍ଚୟ, ବିଗିନିଂରେ କୋମଳ ଶ୍ରଦ୍ଧା, କୋମଳ ବିଶ୍ୱାସ, ଭଗବାନ ଅଛନ୍ତି ନାହାନ୍ତି ଏଇଭଳି ଭାବରେ କୋମଳ ଶ୍ରଦ୍ଧା, କନିଷ୍ଠ ଭକ୍ତ। କିନ୍ତୁ ଯଦି ସେ ଏଇ କଥା ଶ୍ରବଣ କରିବେ ଭଗବାନ କଥା, କେବଳ ଶ୍ରବଣ, ଏଇ ମାଧ୍ୟମରେ ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟରେ ଆମେ ପାଇଯିବା ନା, ଜାଣିଯିବା ଭଗବାନଙ୍କୁ ନା, ଏକମାତ୍ର ଉପାୟ ହେଉଛି ଭଗବାନ କଥା ଶ୍ରବଣ, ଦ୍ୟାଟ୍ ଇଜ୍ ଦି ବିଗିନିଂ। ଭଗବାନ କଥା ଶ୍ରବଣ ମାଧ୍ୟମରେ ହିଁ ଆମେ ଉନ୍ନତି କରିବା, ଅନ୍ୟ କୌଣସି ଉପାୟରେ ଉନ୍ନତି କରିପାରିବା ନାହିଁ, ଭାଗବତଙ୍କୁ କୁହାଯାଏ ସେଇଟା। ପ୍ରଥମ ସ୍କନ୍ଧ, ଦ୍ୱିତୀୟ ଆରମ୍ଭରେ ସୁତ ଗୋସ୍ୱାମୀ କହିଲେ ଏକଥା, କ'ଣ କହିଲେ, ଧର୍ମ ସନୁସୃତଂ ପୁଂସାଂ ବିଶ୍ୱକ୍ଷେନ କଥା ସୁଜ ନୋତ୍ପାଦ ଯଦୁରାତି ଶ୍ରମ ଏବ ହି କେବଳ। ଆମେ ଭଲ ଧର୍ମ କରୁଛେ ସବୁ କଲେ, କିନ୍ତୁ ଭଗବାନ କଥାରେ ଆମର ରତି ଆସିଲା ନାହିଁ, ତାହେଲେ ସୁତ ଗୋସ୍ୱାମୀ କହୁଛନ୍ତି ସେ ଯାହା ସବୁ କଲେ କେବଳ ଶ୍ରମ, ଏ ଶ୍ରମ ନା ଶ୍ରମ ଛଡ଼ା ଆଉ କିଛି ନା, ଏବ ଏବ ଶ୍ରମ ଆଉ କିଛି ନା, ଏହି ଶ୍ରମ ଏବ ହି ନା ଆଉ କିଛି କେବଳ ଶ୍ରମ ଏବ ହି କେବଳ, ଏମିତି କୌଣସି ୱାର୍ଡ଼ ନାହିଁ ଆମର ଭଗବତ ଗୀତା ଭାଗବତରେ, ସମ୍ପୂର୍ଣ୍ଣ ଭାଗବତରେ ଏମିତି କୌଣସି ଶ୍ଳୋକ ନାହିଁ ଯେଉଁଥିରେ 4 ଜିନିଷ ରହିଛି ମିଶିକିରି। ଆମେ ଦେଖନ୍ତୁ, ମୁଁ ଯାହା ଭାବୁଛି ମୋର ଯେତିକି ମନେ ଅଛି, 18,000 ଶ୍ଳୋକ ଭିତରେ ଆପଣ ପାଇବେ ନାହିଁ, ଦେଖ ଖୋଜିକିରି ଶ୍ରମ ଏବ ହି କେବଳମ୍। ଅଠର ହଜାର ଶ୍ଳୋକ ଭିତରେ ଦେଖ ବାହାର କର, ବାହାରିବ ଯଦି ଆମେ ଜାଣିବା ଆମର ଧାରଣା ନାହିଁ ବୋଧେ ଏମିତି ନାହିଁ ବୋଲି, ଏମିତି ଶ୍ଳୋକ ଗୁରୁତ୍ୱ କେତେ ଦିଆଯାଇଛି ଦେଖିଲ, ସର୍ଚ୍ଚ କଲ ଆସିବ ଶ୍ରମ ଏବ ହି କେବଳମ୍ ଆସିବ। ଏଭଳି ଶ୍ଳୋକ ଏଭଳି ରହିଛି କଥା ଶ୍ରବଣ, ଭଗବାନ କଥାର ରତି କେମିତି ଆସିବ, ଭଗବାନ କଥା ଶ୍ରବଣ ମାଧ୍ୟମରେ। ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତି ନୈଷ୍ଠିକୀ। ତେଣୁ ଏ ଯେଉଁ ରହିଛି ଭଗବାନ ପାଖରେ ମନ ଆବଶ୍ୟ ହେଇଗଲା, ମୟି ଆବଶ୍ୟକ ମୟି ଏବଂ ମନ ଆବଶ୍ୟକ, ମନଟା ବହୁତ କଥାରେ ଆବଶ୍ୟକ ରହୁଛି, ମନଟା ସବୁବେଳେ ମନ ଆବଶ୍ୟକ ରହୁଛି, ଏମିତିକି ଭାଗବତ କଥାରେ ମଧ୍ୟ ମନଟା ଆଉ କୁଆଡ଼େ ଚାଲିଯାଉଛି, ମନ ଆବଶ୍ୟକ ହେଇପାରୁନାହିଁ ଭଗବାନ ପାଖରେ। ଆମେ ଭକ୍ତ ହେଇକରି ମଧ୍ୟ ଆମେ କହୁଥିଲୁ ଫାଷ୍ଟ ବିଗିନିଂ ହେଉଛି କ'ଣ, କୋମଳ ଶ୍ରଦ୍ଧା, କୋମଳ ଶ୍ରଦ୍ଧା ଏପଟ ସେପଟ ହେଉଥିବ, ଏପଟ ସେପଟ ହେଉଥିବ, ଭଗବାନ ଥାଆନ୍ତି ନ ଥାଇପାରନ୍ତି, ଏ ଶନି ହେଉଛନ୍ତି ବେଷ୍ଟ, ଭଗବାନ ଠାରୁ ଉର୍ଦ୍ଧ୍ୱରେ ହେଉଛି ଶନି ନା, ଆଉ ଗୋଟେ ଶନି ଦେଉଥିଲା ଟିଭିରେ ଆମେ ଦେଖୁଥିଲୁ, ଶନି ଗୋଟେ ଦେଉଥିଲା, ଶନି ବୋଲି ଦେଖୁଥିଲା କୃଷ୍ଣଙ୍କ ଠାରୁ ଉର୍ଦ୍ଧ୍ୱରେ। ତେଣୁ ଇଏ ଯେଉଁ ରହିଛି ମନଟା ଯେଉଁ ରହିଛି କୋମଳ ଶ୍ରଦ୍ଧା, ଏପଟ ସେପଟ ହେଉଥିବ। ଆଉ ଜଣେ ଗୋଟେ ଭଲ ତାର୍କିକ ଜଣେ ବ୍ୟକ୍ତି ଆସିଗଲେ, ଆମର କେତେ ଜଣ ଅଛନ୍ତି ଆମର ଖବର ଅଛି ଯେ ଜଣେ ଆମର ଧାରାକୁ ଆସିକରି ସେ ଛାଡ଼ିଦେଲେ, କୃଷ୍ଣ ଚେତନାଙ୍କୁ ଛାଡ଼ିଦେଲେ, ଆଉ ଗୋଟେ ଚେତନାଙ୍କୁ ଧରିଲେ, ସିଏ ହେଉଛନ୍ତି ଭଗବାନ, ସିଏ ଶ୍ରେଷ୍ଠ। ମୁଁ ଠିକ ଯାଇଥିଲି ଅଡିଟ୍ରେ, ମୋତେ ସେ କହିଲେ, ସିଏ କହିଲେ ଆପଣଙ୍କର ସିଏ ଅଛନ୍ତି, ମୁଁ କହିଲି ହଁ, ସେ ଛାଡ଼ିଦେଲେ ତୁମର ଧାରାକୁ, ମୁଁ କହିଲି ମୋତେ ବି ଛଡ଼େଇ ଦେଲୁ ଟିକେ, ମୋତେ ବି ଟିକେ ଛଡ଼େଇ ଦିଅ, କେମିତି କେତେ ତୁମର ଜ୍ଞାନ ଅଛି ଦେଖିବା। ହଁ କୋମଳ ଶ୍ରଦ୍ଧା, ଯାହାର କୋମଳ ଶ୍ରଦ୍ଧା ସେ ଛାଡ଼ିଦେବ, ଭଗବାନଙ୍କୁ ଛାଡ଼ିଦେବ, ଏ କୃଷ୍ଣ ନୁହଁ ଆଉ କିଏ ଅଛନ୍ତି, କୃଷ୍ଣ ନୁହଁ ସେ ରକ୍ଷା କରିପାରିବେ ନାହିଁ, ଆଉ କିଏ ରକ୍ଷା କରିବ, ଏଇଭଳି ଭାବରେ କଥା ଅଛି। କିନ୍ତୁ ସୁଦୃଢ଼ ବିଶ୍ୱାସ ଯାହାର, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହ, ଭଗବାନ ଭକ୍ତି କଲା ମାନେ ସବୁ କାମ ହେଇଗଲା, ଆଉ କିଛି ବାକି ରହିବ ନାହିଁ। ତେଣୁ ସେ କଥା କହିଲେ ଭଗବାନ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ, ମୟି ଏବଂ ମନ ଆବଶ୍ୟକ, ମୋ ପାଖରେ ମନ ନିବେଶ କରିବ, ବୁଦ୍ଧି ନିବେଶ କରିବ, ମନ ରହିଲା ମାନେ ବୁଦ୍ଧି ଆସିବ, ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ବୁଦ୍ଧିଟା ମନକୁ କଣ୍ଟ୍ରୋଲ କରିବା କଥା, କିନ୍ତୁ ମୋ ବୁଦ୍ଧିଟା ଏଭଳି ରହିଛି ମନ ମଧ୍ୟ ବୁଦ୍ଧିକୁ ଡେଇଁ ପଡ଼େ, ବୁଦ୍ଧି କଥା ବି ଶୁଣିବ ନାହିଁ। ମନ ହେଉଛି ବହୁତ ଏତେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ବୁଦ୍ଧି ଦ୍ୱାରା ଆମର ମନକୁ କଣ୍ଟ୍ରୋଲ କରିବା କଥା, ଆମେ କିନ୍ତୁ କଣ୍ଟ୍ରୋଲ କରିପାରୁନାହିଁ। କିନ୍ତୁ ମନ ଯଦି ଭଗବାନ ପାଖରେ ଲାଗିଗଲା, ବୁଦ୍ଧି ତ ଉନ୍ନତ ସ୍ଥିତିରେ, ବୁଦ୍ଧି ଭଗବାନ ଆଉ ତାଠୁ କ'ଣ ବୁଦ୍ଧି, ଆଉ କ'ଣ ଅଲଗା ବୁଦ୍ଧି ରହିବ କି, ଯେଉଁ ଶ୍ରେଷ୍ଠ ବୁଦ୍ଧି, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭ, ଇଏ ହେଉଛି ଶ୍ରେଷ୍ଠ ବୁଦ୍ଧି, ଦଦାମି ବୁଦ୍ଧି ଯୋଗଂ ତମ ଯେନ ମା ଉପଜାନ୍ତି ତେ, ଭଗବାନ ବୁଦ୍ଧି ଦେବେ, କେମିତି ଭଗବାନ ପାଖକୁ ଯିବ, ଭଗବାନ ସବୁ ଦେବେ, ପ୍ରତି ସମୟରେ ରହିଛି, ଅତି ସମୟ ମଥା ସ୍ମୃତି ଜ୍ଞାନ ଅପହନମ ଚ, ଭଗବାନଙ୍କଠୁ ଆସୁଛି ବୁଦ୍ଧି ଆସିବ, କେମିତି ତୁମେ ଭଗବାନ ପାଖକୁ ଯିବ, ଭଗବାନ ବୁଦ୍ଧି ଦେବେ। ତେଣୁ ଇଏ ଯେଉଁ ରହିଲା ମନଟାକୁ ଭଗବାନ ପାଖରେ ଲଗେଇଦେବ, ଏବଂ ବୁଦ୍ଧିକୁ ଯଦି ଲଗେଇଦେବ, ଆଠାରୁ ଆଉ କିଛି ଉନ୍ନତର ସ୍ଥିତି ନାହିଁ। ତେଣୁ ଗୋପୀମାନେ ସେହିଭଳି ଭାବରେ ତାଙ୍କର ମନ ବୁଦ୍ଧି ସବୁକିଛି ଭଗବାନଙ୍କ ସହିତ ଯୁକ୍ତ ହେଇଛି। ତେଣୁ ଏଠି କହିଲା ମୟାବିଶ୍ୟ ମନ କୃଷ୍ଣ ପୂର୍ଣ୍ଣ ପୂର୍ଣ୍ଣ ଭାବରେ ମନ, ଆଉ ଟିକେ ଏପଟ ସେପଟ ହେଉଛି 99.99% ରହିଛି ଭଗବାନ ପାଖରେ, ଆଉ ଟିକେ 1.01% କି କ'ଣ ଏମିତି ଗୋଟେ କିଛି ଅଲଗା କିଛି ଚିନ୍ତା ନା, 100%। ଆମର ଶ୍ରୀମଦ ଗୌରବଙ୍କ ସେ ମହାରାଜ କହନ୍ତି ତିନି ପ୍ରକାର ସରେଣ୍ଡର ରହିଛି, ତିନି ପ୍ରକାର ଯେଉଁ କ'ଣ ସର୍ବଧର୍ମାନ କରିଛି ଯେ ମା ଏକମ ଶରଣ ବ୍ରଜ, ମୋ ପାଖରେ ଶରଣ ଯାଅ, ସରେଣ୍ଡର ଯେଉଁ କର, ତିନି ପ୍ରକାର ଶରଣ ରହିଛି ଶରଣାଗତି। ଭଗବତ ଗୀତାରେ ଯେଉଁ ଅର୍ଜୁନ ଶରଣ ନେଲେ ଭଗବାନଙ୍କର, ପାର୍ସିଆଲ ନେଲେ, କଣ୍ଡିସନାଲ ନେଲେ, ଏବଂ ଉକ୍ତା କ'ଣ ସେ କହିଲେ ମୁଁ ତୁମର ଶରଣ ଗଲି ମାୟା କ'ଣ ନ ଜୋତ୍ସିଏ ଇତି ଗୋବିନ୍ଦ ଉକ୍ତା ତୁଷ୍ଣୀ ବାବୁ ଭ, ମୁଁ ଯୁଦ୍ଧ କରିବି ନାହିଁ, ମୁଁ ଆପଣଙ୍କ ଶରଣରେ ଗଲି, ଆପଣ ମୋତେ ଶିଷ୍ୟ ଗ୍ରହଣ କରନ୍ତୁ, ମୋତେ ସାଧନ କ'ଣ ଶାସନ କରନ୍ତୁ, ସବୁ ବାଡ଼ାବାଡ଼ି କରନ୍ତୁ, ଯାହା କରନ୍ତୁ, କିନ୍ତୁ ମୁଁ ଯୁଦ୍ଧ କରିବି ନାହିଁ, ନ ଜୋତ୍ସ୍ୟ ଇତି ଗୋବିନ୍ଦ ଉକ୍ତା ତୁଷ୍ଣୀ ବାବୁ ଭ, ତାପରେ ସାଇଲେଣ୍ଟ ହେଇଗଲେ ସିଏ, ପ୍ରଥମ ଅଧ୍ୟାୟରେ ବହୁତ କଥା କହିଲେ, ଦ୍ୱିତୀୟ ଅଧ୍ୟାୟରେ ଆସିଗଲା ତାଙ୍କର କ'ଣ ଆସିଗଲା ତାଙ୍କର ସନ୍ଦେହ ଆସିଗଲା, ନା ନା ଏଇଟା ଠିକ୍ ନୁହଁ, ଏଇଟା ଠିକ୍ ନୁହଁ, ମୁଁ ଜାଣିପାରୁନି କଥନ ନା କ'ଣ ଗରିଷିଏ କେଉଁଟା ଶ୍ରେଷ୍ଠ, ଜୟମ ଦଦ୍ଭା ନ ଜୟୁ ଜାଣେ ବି ହତ୍ୱା ନ ଜିଜି ବି କେଉଁଟା ଶ୍ରେଷ୍ଠ ମୁଁ ଜାଣିପାରୁ ନାହିଁ, ତେଣୁ ମୁଁ ଆପଣଙ୍କ ଶରଣରେ ଗଲି, କିନ୍ତୁ ନ ଜୋତ୍ସ୍ୟ ମୁଁ ଯୁଦ୍ଧ କରିବି ନାହିଁ, ଇତି ଉକ୍ତେ ତୃଷ୍ଣା ଇତି ଉକ୍ତ ତୃଷ୍ଣ ଭାବିବ, ସାଇଲେଣ୍ଟ ହୋଇଗଲେ ଆଉ କିଛି କହିଲେ ନାହିଁ, ଏ କଣ୍ଡିସନାଲ ମୁଁ ଆପଣଙ୍କ ଶରଣରେ ଯିବି କିନ୍ତୁ ମୁଁ ଏଇଟା କରିବି ନାହିଁ, ମୁଁ ମା କ'ଣ ମୁଁ ଯେଉଁ ଅବୈଧ ଶ୍ରୀସଙ୍ଗ ଛାଡ଼ିପାରିବି ନାହିଁ, ବା ଦ୍ୱିତଙ୍କ ପାହାନଙ୍କ ସ୍ତ୍ରୀଙ୍କୁ ସୁନା ହେଲେ ଚାରୋଟି ନିଷେଧ ରହିଛି, ମୁଁ ଏଇଟା ଛାଡ଼ିପାରିବି ନାହିଁ, ମୁଁ ଆପଣ ଶରଣରେ ଯିବି, କିନ୍ତୁ ତଥାପି ଆମର ପ୍ରଭୁପାଦଙ୍କ ଶରଣରେ ଯେତେବେଳେ ଯାଇଥିଲେ ସବୁ ସବୁ ଯେହେତୁ ଚାରିଟା ଜିନିଷ କରୁଥିଲେ ସେମାନେ, କିନ୍ତୁ ପ୍ରଭୁପାଦ ମହାରାଜ ତା ଉପରେ ଏତେ ଗୁରୁତ୍ୱ ଦେଲେ ନାହିଁ, କାରଣ ତୁମେ କଥା ଶୁଣ, ଭଗବାନ କଥା ଶୁଣ, ଭଗବାନ ନାମ ଜପ କର, ସବୁ ଠିକ୍ ହୋଇଯିବ, ତାପରେ ସବୁ ଠିକ୍ ହୋଇଗଲା। ଯାହା ହଉ ଏହି କଣ୍ଡିସନାଲ ପାର୍ସିଆଲ ଆଉ ଫୁଲ କମ୍ପ୍ଲିଟ ସରେଣ୍ଡର ତିନି ପ୍ରକାର ସରେଣ୍ଡର ରହିଛି, ଗୋଟେ ହେଲା ପାର୍ସିଆଲ କିଛି ଭଗବାନ ଶରଣ ଯିବା ଆଉ ଅନ୍ୟ ଆମର ସବୁ କଥା ରହିଛି ନା ଆଉ ଖାଲି କ'ଣ ଏଇଗୁଡ଼ା ଜିନିଷ ଇଏ ପାର୍ସିଆଲ ଆଉ କଣ୍ଡିସନାଲ ଏଇ କଣ୍ଡିସନ ଏଇ କଣ୍ଡିସନ ଯଦି କରିବ ତାହେଲେ ମୁଁ ତୁମ ଶରଣ ଯିବି, ତୁମେ ତ ରକ୍ଷା କରିବ ବିପଦରୁ ରକ୍ଷା କରିବ, ଆର୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ମାନେ ସବୁ କଣ୍ଡିସନ, ଦୁଃଖ ପଡ଼ିଛି ଦୁଃଖରେ ପ୍ରଭୁ ଉଦ୍ଧାର କରିପାରିବେ ତାହେଲେ ମୁଁ ଆପଣଙ୍କ ଶରଣରେ ଯିବି। ଭଗବାନ କହ ହଉ ଠିକ୍ ଅଛି ମୁଁ ତୁମକୁ ଉଦ୍ଧାର କରିବି, ତେଣୁ ଆମେ ଗଲେ ଭଗବାନ ଶରଣରେ ଗଲେ, ଭଗବାନ ଶରଣରେ ଗଲେ ଭଗବାନ ଉଦ୍ଧାର ହେଇଗଲା ପରେ ଭଗବାନ ଭୁଲିଗଲେ, ଏ କଣ୍ଡିସନାଲ। କିନ୍ତୁ ଫୁଲ କମ୍ପ୍ଲିଟ୍ ସରେଣ୍ଡର ଗୋପୀମାନଙ୍କର କମ୍ପ୍ଲିଟ୍ ସରେଣ୍ଡର କମ୍ପ୍ଲିଟ୍ ସରେଣ୍ଡର ମୟା ବିଶ୍ୱ ମନ କୃଷ୍ଣ ବିମୁକ୍ତ ଅଶେଷ ବୃତ୍ତି ଯାଅ, ଭଗବାନଙ୍କ ଶରଣରେ ଗଲେ ଆଉ ଅନ୍ୟ କିଛି କାର୍ଯ୍ୟ ରହିଛି ନା, ଆଉ କିଛି କାର୍ଯ୍ୟ ନାହିଁ। କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ, ସବୁକିଛି କର୍ମ କମ୍ପ୍ଲିଟ୍ ହୋଇଗଲା, ଆଉ କିଛି ନାହିଁ, ବାକି ରହିଲା ନାହିଁ, ଯାହାକୁ କୁହାଗଲା ନବଯୋଗେନ୍ଦ୍ର କହିଲେ ସେଇଟା କ'ଣ ନା ଯେଉଁ ଋଣ ସବୁ ରହିଛି, ଛଅଟି ଋଣ ରହିଛି, ଦେବ ଋଷି ଭୂତ ଆପ୍ତ ନୃଣାଂ ପିତୃଣାମ ଏ ତାଙ୍କ ସମସ୍ତ ଋଣରୁ ସେ ମୁକ୍ତ ହୋଇଯିବେ, ଆଉ କିଛି ବାକି ରହିବ ନାହିଁ। ତେଣୁ ଅନୁସ୍ମରତ୍ୟୋ ମାଂ ନିତ୍ୟଂ ମୋତେ ସବୁବେଳେ ସ୍ମରଣ କରିବ, ଗୋପୀମାନେ ନିଦ୍ରାରେ ଯେଉଁ ଶୋଇପଡ଼ୁଛନ୍ତି ସେତେବେଳେ ସେମାନେ ଭଗବାନ ଭୁଲି ଯାଉଛନ୍ତି କି, ଶାସ୍ତ୍ରରେ ବର୍ଣ୍ଣନା ଭକ୍ତିର ସ୍ୱାମୀଙ୍କ ସୁନ୍ଦର ବର୍ଣ୍ଣନା କରାଯାଇଛି, ଏହା ଯସ୍ୟ ହରେଡ଼ ଦାସ୍ୟ ଭଗବାନ ଦାସ କିଏ ପ୍ରକୃତ ଶ୍ରେଷ୍ଠ କିଏ, କର୍ମଣା ମନସା ଗିରା, ଆମେ ତିନି ପ୍ରକାର ଭାବରେ ଆମେ କାର୍ଯ୍ୟ କରୁଛେ, କର୍ମ ଦ୍ୱାରା କରୁଛେ, ଶରୀର ଦ୍ୱାରା କରୁଛେ, ମନ ଦ୍ୱାରା କରୁଛେ, ବଚନ ଦ୍ୱାରା କାର୍ଯ୍ୟ କରୁଛେ, ତିନି ପ୍ରକାର କର୍ମ ହେଉଛି, ଏବଂ ବିଭିନ୍ନ ଅବସ୍ଥା ରହିଛି, ସ୍ୱପ୍ନ ଅବସ୍ଥା ନିଦ୍ରା ଅବସ୍ଥା ଜାଗ୍ରତ ଅବସ୍ଥା ନିଖିଳାସୁ ଅପି ଅବସ୍ଥା ଆସୁ ନିଖିଳ ଅବସ୍ଥା, ସବୁବେଳେ ଭଗବାନଙ୍କ ସେ ଦାସ୍ୟ, ସେ ଜୀବନମୁକ୍ତ ସ ଉଚ୍ଚତେ, ସେ ଆଉ ବଦ୍ଧ ଜୀବ ନୁହେଁ, ସବୁ ମୁକ୍ତ ଜୀବ, ଜୀବନମୁକ୍ତ ସ ଉଚ୍ଚତେ, ଆଉ ଗୋପୀମାନଙ୍କ କଥା କ'ଣ କହିବା, ସବୁବେଳେ ଭଗବାନ, ଖାଇଲା ବେଳେ ଭଗବାନ, ଶୋଇଲା ବେଳେ ଭଗବାନ, ଖେଳିଲା ବେଳେ ଭଗବାନ, ସବୁବେଳେ ଭଗବାନ। ପ୍ରଭୁପାଦ ମହାରାଜ ଗୋଟେ କହିଛନ୍ତି ଗୋଟେ ଶ୍ଳୋକରେ, କେଉଁ ଶ୍ଳୋକ ସେଇଟା ଶ୍ଳୋକରେ କହୁଛନ୍ତି, ବନ୍ଦ ହେଇଗଲା, ସବୁବେଳେ ସବୁବେଳେ ସେ ଭଗବାନ ଯେଉଁମାନେ ଭକ୍ତ ସେମାନେ ସବୁବେଳେ ସବୁବେଳେ ଭଗବାନ ବିଷୟରେ ଚିନ୍ତା କରୁଥିବେ, ସବୁବେଳେ ଚିନ୍ତା କରୁଥିବେ, ଖାଇଲା ବେଳେ ଚିନ୍ତା କରୁଥିବେ, ବସିଲା ବେଳେ ଚିନ୍ତା କରୁଥିବେ, ଶୋଇଲା ବେଳେ ଚିନ୍ତା କରୁଥିବେ, ଯାହା କଲା ଯେଉଁ କାର୍ଯ୍ୟ କରୁଛନ୍ତି ସବୁବେଳେ ଚିନ୍ତା କରୁଥିବେ। ସେ ଶ୍ଳୋକଟି ଅଛନ୍ତି ଗୋଟେ, ଦି ଡିଭୋଟି ଅଫ୍ କୃଷ୍ଣ ଥିଙ୍କ୍ସ ଅଫ୍ କୃଷ୍ଣ, ଭଗବାନ ବିଷୟରେ ଚିନ୍ତା କରୁ, ଯେମିତି ଆମେ ଦେଖିବା କ୍ରିକେଟ୍ ଖେଳ ଚାଲିବ ସବୁବେଳେ ତା ଖେଳ ବିଷୟରେ ଚାଲିଥିବ, ଆଜି ଏତିକି ହେଲା, ଏତିକି ସ୍କୋର ହେଲା, ଏମିତି ହେଲା, ଏଇ ଯେଉଁ ବଲ୍ଟା ପକେଇଲା ଏମିତି କରିବା କଥା, ଏମିତି କରିକି ଆଲୋଚନା ଚାଲିଥିବ, ଅଫିସ୍ରୁ ଆରମ୍ଭ କରିକି ସବୁ ବନ୍ଦ, ଭାରତ ପାକିସ୍ତାନ ଖେଳ ହେଉଛି ମାନେ ଭାରତ ଲାଗିଗଲେ ସମସ୍ତେ, ଏମିତି କ୍ରିକେଟ୍ ହେଲା, ଏମିତି ବଲ୍ ହେଲା, କେତେ ପୋଜିସନ୍ ହେଲା, କେତେ ସ୍କୋର ହେଲା। ମୁଁ ଥରେ ନୂଆ ନୂଆ ଭକ୍ତ ହେଇଥିଲି, ସେ ସେମାନେ ଯାଇଥିଲି ଅଡିଟ୍ରେ, କେଉଁଠିକି ରେମୁଣା ଯେଉଁ ରହିଛନ୍ତି ବାଲେଶ୍ୱର, ମୁଁ ଯାଇଛି ସେଠି ଜଣେ ଭକ୍ତ ବୋଲି କହନ୍ତି, ମନୋରଞ୍ଜନ କହୁଥିଲି, ସେ ବହୁତ ବଡ଼ ଉନ୍ନତ ଭକ୍ତ, କ'ଣ ଭକ୍ତ, ମୁଁ ତାଙ୍କ ପାଖକୁ ଯାଇଥିଲି, ଦୋକାନୀ ସିଏ ବିଜନେସ୍ ବାଲା, ବିଜନେସ୍ କରୁଛନ୍ତି, କ'ଣ ଲୁଗା ଦୋକାନ, ତଳେ ରହିଛି ଟିଭି ରହିଛି, କେତେ କ'ଣ ହେଲା ସ୍କୋର, ନା ଏତିକି ହେଲା ସ୍କୋର ଦେଖୁଛନ୍ତି କେତେ କ'ଣ ସ୍କୋର ହେଲା, ସେଥିରେ ଆନନ୍ଦ ସ୍କୋର ଦେଖି ଭଗବାନଙ୍କ କଥା ଚିନ୍ତାରେ ଆନନ୍ଦ ଆସୁନାହିଁ, କ୍ରିକେଟ୍ ଖେଳ ଦେଖିବାରେ ଆନନ୍ଦ ରହିଛି, ଭଗବାନ ଭକ୍ତ, ଅନ୍ୟମାନଙ୍କ କଥା କ'ଣ କହିବା, ଅନ୍ୟମାନଙ୍କ କଥା କ'ଣ କହିବା, ତେଣୁ ଆମେ ସେ ଯେଉଁ ଜାଣିବା ସେ ଲୋକ ସେ ଭକ୍ତଙ୍କର କେତେ ଉନ୍ନତି ସ୍ଥିତିରେ ରହିଛନ୍ତି, ସେ ପରମାର୍ଥୀ ମାର୍ଗରେ କେତେ କେଉଁ ସ୍ତରରେ ସେ ଅଛନ୍ତି, ତେଣୁ ଏ ସବୁବେଳେ ଥିଙ୍କ୍ ଅଫ୍ କୃଷ୍ଣ, ଆକ୍ଟ ଫର୍ କୃଷ୍ଣ, ହେ ଆସିଗଲା ଗୃହେଶୁ ଆବିଶ ତାଙ୍କ ଚାପି ଶ୍ରୀମଦ୍ ଭାଗବତମ୍ ଚତୁର୍ଥ ସ୍କନ୍ଧ 30 ଅଧ୍ୟାୟ ଶ୍ଳୋକ 19 ଏ ଶ୍ଳୋକଟି ଭଗବାନ କହୁଛନ୍ତି, ଚାରି କୁମାର ଏକେ ଆମର ଯେଉଁ ରହିଛନ୍ତି ପଚେତାମାନଙ୍କୁ କହୁଛନ୍ତି ଯେ ଗୃହେଶୁ ଆବିଶତାଂ ଚାପି ପୁଂସାଂ କୁଶଳ କର୍ମଣା, ଗୃହରେ ରହିଲେ ମଧ୍ୟ ଗୃହସ୍ଥମାନେ ମଧ୍ୟ ଯେଉଁମାନେ କୁଶଳ କର୍ମୀ ସେମାନେ କ'ଣ କରିବେ, ମଦ୍ବାର୍ତ୍ତା ଜାତ ଯାମାନାଂ, ମୋର କଥା ସବୁବେଳେ ସେମାନେ ଶୁଣୁଥିବେ, ନ ବନ୍ଧାୟ ଗୃହମତା, ସେମାନେ ଆଉ ଗୃହ ବନ୍ଧନରେ ନଥାନ୍ତି, ସେମାନେ ନ ବନ୍ଧାୟ ଗୃହମତା, ତେଣୁ ଏଇଠି ପ୍ରଭୁପାଦ ମହାରାଜ କହିଛନ୍ତି ଦ ଡିଭୋଟି ଥିଙ୍କ୍ ଅଫ୍ କୃଷ୍ଣ, ଭଗବାନ ସମସ୍ତେ କୃଷ୍ଣା କିଛି ଆସ୍ତିକ ବ୍ୟକ୍ତିମାନେ ରହିଛନ୍ତି, ଭଗବାନ ବେଦରେ ବିଶ୍ୱାସ କରୁଛନ୍ତି, ଏସବୁ ଭଗବାନ ବିଷୟରେ କିଛି କିଛି ଚିନ୍ତା କରନ୍ତି ସେମାନେ, କିନ୍ତୁ ଡିଭୋଟି କହିଲେ କିଏ ଶ୍ରେଷ୍ଠ, କେଉଁମାନେ ଡିଭୋଟି ଥିଙ୍କ୍ ଅଫ୍ କୃଷ୍ଣ, ସେମାନେ ଭଗବାନ ବିଷୟରେ ଚିନ୍ତା କରନ୍ତି, ଆକ୍ଟ ଫର୍ କୃଷ୍ଣ, ଯେଉଁ କାର୍ଯ୍ୟ କରିବେ ଭଗବାନ ପାଇଁ କରିବେ, ଇଟ୍ ଫର୍ କୃଷ୍ଣ, ଖାଦ୍ୟ ଯେଉଁ ଖାଇବେ ଭଗବାନ ପାଇଁ ଖାଇବେ, ଭଗବାନ ପ୍ରସାଦ ପାଇବେ, ଆଉ କିଛି ପାଇବେ ନାହିଁ, ସ୍ଲିପ୍ ଫର୍ କୃଷ୍ଣ, ଶୋଇବେ ମଧ୍ୟ ଭଗବାନ ପାଇଁ, ଶରୀର ଯେଉଁ ରହିଛି ଶ୍ରମ ଦୂର ହୋଇଯିବ, ପୁଣି ଭଗବାନ ସେବାରେ ଲାଗିବେ, ସାଧାରଣ ଭକ୍ତ କଥା କୁହାଯାଉଛି, ଉନ୍ନତ ଭକ୍ତଙ୍କ କଥା ଛାଡ଼, ସ୍ଲିପ୍ ଫର୍ କୃଷ୍ଣ ଆଣ୍ଡ ୱାର୍କ ଫର୍ କୃଷ୍ଣ, ଭଗବାନ ପାଇଁ ସେମାନେ କାମ କରିବେ, ମ୍ୟାଟେରିଆଲ୍ ଆକ୍ଟିଭିଟିଜ୍ ଫର୍ ସେନ୍ସ ଗ୍ରାଟିଫିକେସନ୍ ଆର୍ ଦ କଜ୍ ଅଫ୍ ମ୍ୟାଟେରିଆଲ୍ ବଣ୍ଡେଜ୍, ସମସ୍ତେ କାର୍ଯ୍ୟ କରୁଛନ୍ତି, ଏ ଭୌତିକ କାର୍ଯ୍ୟ ସେମାନେ କରୁଛନ୍ତି, ସେଟା ଭୌତିକ ବନ୍ଧନ ପକେଇବ ତାଙ୍କୁ, କିନ୍ତୁ ହେର ଆର୍ ଦ ଭେରି ସେମ୍ ଆକ୍ଟିଭିଟିଜ୍, ସେହି କାର୍ଯ୍ୟ ଯଦି ସେମାନେ ଫର୍ ଦ ସାଟିସ୍ଫାକ୍ସନ୍ ଅଫ୍ କୃଷ୍ଣ ଭଗବାନ ପାଇଁ କରିବେ, ତାହେଲେ ଆଟ୍ ଦ କଜ୍ ଅଫ୍ ଲିବରେସନ୍, ସେହି କାର୍ଯ୍ୟ ହେଉଛି ତାଙ୍କୁ ମୁକ୍ତି ଦେଇଦେବ, ଭଗବଧାମକୁ ନେଇଯିବ, ଆଉ ଗୋଟେ ତାଙ୍କୁ ଭୌତିକ ଜଗତରେ ଘୁରେଇ ବୁଲେଇବ, ଏକ୍ଜାମ୍ପଲ୍ ଦେଲେ ୱାନ୍ ମିଲ୍କ ପ୍ରିପାରେସନ୍, ଯେଉଁ ଆମେ କ୍ଷୀରରେ ବହୁତ ପ୍ରକାର ପ୍ରଡ଼କ୍ଟ ରହୁଛି, ମିଲ୍କ ପ୍ରଡ଼କ୍ଟ କ୍ୟାନ୍ କଜ୍ ଇଣ୍ଡାଇଜେସନ୍, ଟିକେ ଅଧିକା ଖାଇଦେଲେ, ମିଠା ଅଛି ସବୁ ଖାଇଦେଲେ ଟିକେ ଅଧିକା, କ୍ଷୀରି ଫିରି ବାୟସ ବାୟସ କରି ଅଧିକା ଖାଇଦେଲେ ଇଣ୍ଡାଇଜେସନ୍ ହୋଇଗଲା, କିନ୍ତୁ ଡାଇରିଆ ହୋଇଗଲା, କିନ୍ତୁ ସେହି ମିଲ୍କରୁ ହେଉଛି କ'ଣ ନା ଦହି ହେଉଛି, ଆନାଦର ମିଲ୍କ ପ୍ରିପାରେସନ୍ କ୍ୟାନ୍ କ୍ୟୁର୍ ଦେମ୍, ସେଇଟାକୁ ଆମେ ପୁଣି ସେ ଇଣ୍ଡାଇଜେସନ୍ ଭଲ କରିଦେବ, ଏଭଳି ସବୁ ବ୍ୟବସ୍ଥା କଥା ରହିଛି, ତେଣୁ ଏ ଯେଉଁ ରହିଛି ମୟାବଶ୍ୟ ଅନୁସ୍ମରତ୍ୟ ମାଂ ନିତ୍ୟଂ ଚିରାତ୍, ଡେରି ହେବ ନାହିଁ ଭଗବାନ ପ୍ରାପ୍ତ ହେବା ପାଇଁ ଡେରି ହେବ, ଆମର ରହିଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ଆମର ରହିଛି, ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ କଥା କହିଲେ ପରୀକ୍ଷିତ ମହାରାଜକୁ, ବିସ୍ତ ହେବ ନା, ତୁମର 7 ଦିନ ଅଛି, ବହୁତ ଦିନ ହୋଇଗଲା, ବହୁତ ସଫିସିଏଣ୍ଟ ଟାଇମ୍ ଅଛି ତୁମର, ଗୋଟିଏ ମୁହୂର୍ତ୍ତରେ ପ୍ରାପ୍ତ ହୋଇଥିଲେ ଭଗବାନଙ୍କୁ, ଏ ରେକର୍ଡ଼ ବ୍ରେକ୍ ହେଇନି ଏପର୍ଯ୍ୟନ୍ତ, ଏ ରେକର୍ଡ଼ ଖଟୁଆଙ୍କ ମହାରାଜ, ମୁହୂର୍ତ୍ତ ସର୍ବମୁତ୍ସୁର୍ଯ୍ୟ ଗତବାନ ଅଭୟଂ ହରି, ଭଗବାନ ସେ ପ୍ରାପ୍ତ ହୋଇଗଲେ ଗୋଟିଏ ମୁହୂର୍ତ୍ତରେ, ତେଣୁ ଯଦି ଠିକ୍ ଭାବରେ ଆମେ ନ କରିବା, ଠିକ୍ ଭାବରେ ଯେଉଁ ଭଗବତ ମାର୍ଗରେ ଅପବର୍ଗ ରାସ୍ତାରେ ନ ଚାଲିବା, ତାହେଲେ ବହୁତ ଜନ୍ମ ଲାଗିଯିବ, ଗୋଟିଏ ମିନିଟ୍ କ'ଣ, ଗୋଟିଏ 48 ଗୋଟିଏ ମୁହୂର୍ତ୍ତ କ'ଣ, ଗୋଟେ ଜୀବନ କ'ଣ, ଅନେକ ଜୀବନ ବିତିଗଲେ ମଧ୍ୟ ଜାଣିପାରିବ ନାହିଁ, ସେଇଟା ରହିଛି ଚେତନ ଚେତାମୃତରେ, ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ ତଥାପି ନ ହେ କୃଷ୍ଣେ ପ୍ରେମଧନ ହେଇପାରିବ ନାହିଁ, ଦେଖନ୍ତୁ ଅନର୍ଥ ସବୁ ରହିଛି, ଅନର୍ଥ ଦୂର ହେବ ଭାଗବତ କଥା ଶ୍ରବଣ ମାଧ୍ୟମରେ, ଅନର୍ଥ ଦୂର ନହେଲେ ଆମେ ଅଗ୍ରଗତି କରିପାରିବା ନାହିଁ, ଯେମିତି ଆମେ ନିଆଁ ଲଗାଉଛେ ଗୋଟେ ଜିନିଷ, ନିଆଁ ଲଗାଉଛେ ପୁଣି ପାଣି ଢାଳୁଛେ, ନିଆଁ ଲଗାଉଛେ ପାଣି ଢାଳୁଛେ, ନିଆଁ ଲଗାଉଛେ ଆଉ ସେ କ'ଣ ଜଳିବ, ସେଇଭଳି ଭାବରେ ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ଭାଷ୍ୟରେ ଏଇ ଶ୍ଳୋକରେ, ଯେ ହଁ हम हो उद्धव येषुपि सन्देश संप्रति त्वया शुद्ध संस्पुष्ट एव स्थापत्य संप्रति कृष्णेन जहाँ स्त्रिय संभुज्यन्ते कदाचित तासां दृश्यं दूरवर्तिनी कृष्णे भविष्यति सति ताभ्य एव तदानीं त्वया दातव्य। आ पूर्वरु जो ज्ञान उपदेश देले भगवान गोपी मानकर दुख तो दूर हला नहीं, विरह दुख दूर हला नहीं, जंत्रणा दूर हला नहीं, बढ़िला ज्ञान कौन, ये ब्रह्मचिंतन कौन, ये सब जिनस तेणु बहुत विरक्त हो श्लोकटी बर्तमान ये श्लोकटी उद्धव कहे जो इटा गोटे अलग प्रकार मेसेज जे अनेक प्रकार मेस मत सन्देश से ही बहुवचन रही आगुरी जो सन्देश दौले ये गोटे अलग प्रकार सन्देश देवे से सन्देश कम कला ना सी औषध कम कला ना पुणी नेक्स्ट औषध देवे भगवान पाखे सब औषध रही आगे राज बोली कह जाए सी हूँ औषधर राजा सम्राट से सब सब रोग औषध अच्छे करोना पाई मध्य रही सब रोग औषध रही तेणु महा जो रही विरह रोग रही विरह रोग से झटपट होंत्रणा पाँच से प्रथम दे ज्ञान ज्ञान औषधे बोध भल हो सी है ना तेणु जिते गोपी मैंने विरक्त कहते उद्धव तुम ये नहीं शीघ्र गल जाओ सन्देश संप्रति तुया सुहद तर जो मैंने सुहद अच्छा मथुरा नारी मैंने अच्छा सहित से रास इत्यादि करें जहाँ कर दिव से सब से आनंद रे ग्राम ग्राम ब्रह्मचिंतन करेंगे तक दिव से आमपाई ये दरकार नहीं पढ़ाओ शीघ्र ये कहते दातव्य दिव ये आमको देवा दरकार नहीं ये भूल औषधा देदे कि आम गोटे गोटे थर भूल हो जाए औषध हाँ आम शुणीचु एमती गोटे घटना सब रही करेंगे कौन कटाकटी करुवे ये कौन कौन कहती हस्तप्रसारक ए हस्तप्रसार करेंगे सी जो जो थे कटाकटी कर हार्ट रही सिलई करदे भर रहीगला सीजरटा रहीगला भितर बाषध देखू डाक्तर तार से बद्ध जीव ना सी गोटे कौन चिंता कर गोटे कौन औषध दे दी थो गोटे औषध जगह आ गए औषध दे दी औषध खाई से बच कौन रोग भल पर मृत्युबरण कर सब कथा भी रही बहुत कथा रही तेणु ये भावुं गोपी मान कह तुम्हें जो उद्धव ये औषध देल आमर प्रियंकर जो कथा जो शुणौ आम मेसेज आमको से क्या देखते क्या पाक पठे तुमको ठीक भाव कह आम पाक पठे ना क्या पठेई जहाँ पठेई दिखे ये आमपाई ये कम नुह आमर से ज्ञान फैंक दरकार नहीं तेणु संप्रति ब्रजस्तास्तु नाश्यग्राहिका ये कहीं से ग्रहण करेंगे ना ये सब ज्ञान ने किए औषध तुम ये औषध कि ने ना से ग्राहिका कहीं ना जहाँ पूर्व ब्रजवर्ती दृग् गोचिरी भीत तस्मिन कृष्णे एकैक निमिषेण एकैक युग काल व्याप्य न दृग् दुर्वर्तित एवाभूत जहाँ विरह में गोटे गोटे मुहूर्त गोटे गोटे युग जहाँ को लगुच्छा ये ज्ञान सन्देश तुम दब ज्ञान औषध दब क्या तुम दौ कहू औषध दौ उद्धव तुम मुंड ठीक अच्छे तो मधुआ बोली कहते ना प्रथम मद्यप मधु मधु मान मधु पान कल कौन हम मधु हूँ गोटे मद्यप जिनस ना आ मद्यप कही ना राधारानी कौन जो चित्र जल्पर प्रथम कहले मधु कैटव मधु कीतव मधु तो मद्यप तुम कौन टी मद्यपान कर दिए आसिक कौन क्या दौ तुम औषध आमको दरकार नहीं तुम जे नहीं जो दि दौ दि जहाँ विरह में गोटे क्षण गोटे जुग लगे ये ज्ञान औषध दब तथा तदैव सहस्रश विरहेशु सहस्रकृत एव मन सन्निकर्ष फलु स्वामीन यहाँ आमको ये रोचना आनंद होना यहाँ आमर कष्ट बढ़ी जाऊँच विरह बढ़ी जाऊँच विरह जंत्रण बढ़ी जाऊँच जाओ जाओ तुम देखिए सी अन्य कौट दब ये आम दरकार नहीं शीघ्र जाओ तुम तरी तरी माल प्यान सन्देश शुणुत हाउ प्यान ठीक अच्छे स्वामीनी आपत शुणु आउ गोटे सन्देश रही ठीक अच्छे औषधा बोलते आप नुह बोधे कहीं ବ୍ୟାଗ୍ରେ ଗ୍ଲୋଭ୍ ଟିକେ ଏଇଟା ଆପଣ ନୁହଁ, ତାହେଲେ ହାର ସନ୍ଦେଶଟା ଆପଣଙ୍କ ପାଇଁ ଅଛି, ଦେଖିବେ ପୁଣି ଦେଖିବେ ତାଙ୍କର ଭଗବାନ ହସ୍ତାକ୍ଷର ରହିଛି ସବୁ ସୁନ୍ଦର ହସ୍ତାକ୍ଷର, ଏଇଟା ତୁମ ପାଇଁ ଦେଇଛନ୍ତି, ଦେଖ ନାଁ ପଢ଼ିଦେଲେ ଆମକୁ ମୟା ତୁ ଭବ ହେବ ସନ୍ଦେଶ ଆନିତା, ମୁଁ ବହୁତ ପ୍ରକାର ସନ୍ଦେଶ ରହିଛି ମୋ ବ୍ୟାଗ୍ରେ, ପେଡ଼ି ରହିଛି ସନ୍ଦେଶ ପେଡ଼ି, ଅନେକ ସନ୍ଦେଶ ରହିଛି, ଯାହା ଏଥିରେ ଅଛି ସେତିକି ଯଥେଷ୍ଟ ନୁହଁ, ବହୁତ କଥା ମୁଁ ମନେ ରଖିଛି, ମନେ ମୋତେ କହି ଯୁବାନୀ ସନ୍ଦେଶ ନିଜେ ଦେଇଛନ୍ତି, ଏଇଟା ଲେଖିନାହାନ୍ତି ସେଇଟା ମନରେ କହିବେ, ସେଇଟା ଲାଷ୍ଟକୁ ଦେବେ, ସେଇଟା ଏଗାର ମାସ କାଳ ଦିଆଯିବ ସନ୍ଦେଶ, ଏଗାର ମାସ କାଳ, ତେଣୁ ଆନିତା ଇତି ପ୍ରଚୟ ପୁନଃ କୃଷ୍ଣ ବାକ୍ୟ ମାହ, ଆଉ ଗୋଟେ ନୂଆ ସନ୍ଦେଶ, ଠିକ୍ ଅଛି ଆପଣମାନଙ୍କ ପାଇଁ ଏଇଟା ନୁହଁ ତ, ଠିକ୍ ଅଛି ମୁଁ ଭୁଲରେ ଦେଇଦେଲି ଏଇଟା, ହଉ ଠିକ୍ ଅଛି ଆଉ ଗୋଟେ ନିଅ, ଦେଇ କାଢ଼ିଲେ ବ୍ୟାଗ୍ରୁ କାଢ଼ିଲେ, ଦେଖ ଏଇଟା ଦେଖ, ବିଶେଷଣ ମୁକ୍ତ ତତ୍ତ୍ୱା ଗୃହପତ୍ୟାଦି ବିଷୟା ଅଶେଷାଂଶ ସ୍ୱଭୂତେୟ ଜେନ ତଥାଭୂତ ମନ ମୟୀ, ତୁମର ଯେଉଁ ମନ ରହିଛି ବିଶେଷଣ ମୁକ୍ତ ତତ୍ତ୍ୱା ଗୃହପତ୍ୟାଦି ବିଷୟ, କ'ଣ ସବୁ ତ୍ୟାଗ କରିବେ, ବିମୁକ୍ତ ଅଶେଷ ବୃତ୍ତି କ'ଣ କ'ଣ, ନା ତମେମାନେ ଯେଉଁ ରହିଲା ଭବ ଏବ, ହଁ ଏଇଟା କ'ଣ ତ୍ୟକ୍ତା, ତମେ ସବୁ ତ୍ୟାଗ କରିଦେଇଛ, ଗୃହ ତ୍ୟାଗ କରିଦେଇଛ, ଆଉ ଗୃହରେ ସେମାନେ ନାହାନ୍ତି, ପତି ତ୍ୟାଗ କରିଦେଇଛ, ଆଦି ବିଷୟ ଆଉ ଯେତେ ସବୁ ରହିଲା ସେସବୁ ତମେ ତ୍ୟାଗ, ଅଶେଷାଶ ସ୍ୱବୃତ୍ତେ ହଉ, ସବୁକିଛି ତମେ ତ୍ୟାଗ କରିଛ, ତୁମ ପାଇଁ ଗୋଟେ ସ୍ପେଶାଲ ରହିଛି ଏଇଟା ଦେଖ, ଏଇଟା କହୁଛି ସ୍ୱବୃତ୍ତେ ହଉ ବିମୁକ୍ତ ଅଶେଷ ବୃତ୍ତି ଯତ୍, ତୁମ ପାଇଁ ଏଇଟା ରହିଛି, ତୁମ ପାଇଁ ଏ ଶ୍ଳୋକ ଏ ସନ୍ଦେଶଟି ରହିଛି, ଯେନ ତଥାଭୂତ ମନ, ତୁମର ମନ ହେଉଛି ସେଇଭଳି ଭାବରେ, ସେଇ ମନକୁ ଯେନ ତଥାଭୂତ ମନ କ'ଣ ମହି କୃଷ୍ଣେ ଆବିଶ୍ୟ, ତୁମେ ଆଉ କିଛି ଚିନ୍ତା କରୁନାହଁ ତ, ଠିକ୍ ଅଛି ମନକୁ କୃଷ୍ଣ ବିଷୟ ଚିନ୍ତା କର, କୃଷ୍ଣେ ଆବିଶ୍ୟ ଆଉ କିଛି ଚିନ୍ତା କର, ବ୍ରହ୍ମ ଚିନ୍ତା କରିବା ଦରକାର ନାହିଁ, ସେସବୁ ବନ୍ଦ କର, ଛାଡ଼ ସେସବୁ, ସେଇଟା ତୁମ ପାଇଁ ନୁହଁ, ଭୁଲ ହେଇଗଲା ଆମର, ସେଇଟା ସେଇଟା ତୁମ ନୁହଁ, ଏଇଟାକୁ ତୁମେ ଚିନ୍ତା କର, କୃଷ୍ଣକୁ ଚିନ୍ତା କର, କୃଷ୍ଣ କେତେ ସୁନ୍ଦର, କୃଷ୍ଣ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ନନାଦିରାଜ ଗୋବିନ୍ଦ ସର୍ବକାରଣ କାରଣମ, କେତେ ସୁନ୍ଦର କୃଷ୍ଣ, କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରକ୍ଷମାନ ରାମ ରାଘବ ରାମ ରାଘବ ରାମ ରାଘବ ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟକୁ ଯାଉଥିଲେ ଏଇ ଶ୍ଳୋକ ପାଠ କରୁଥିଲେ, କୃଷ୍ଣ 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 ଏଇଭଳି ଭାବରେ, ତେଣୁ ତମେ ଏବେ ବର୍ତ୍ତମାନ ତମେ ସବୁ ତ୍ୟାଗ କରିଦେଇଛ, ଅଶେଷାଶ ସ୍ୱବୃତ ହେଉ ସବୁ ତ୍ୟାଗ କରିଦେଇଛ, ଯେନ ତଥାଭୂତ ମନ, ତୁମର ମନ ହେଉଛି ଏଇଭଳି ଭାବରେ ସବୁକିଛି ତ୍ୟାଗ, ମନ ସଂକଳ୍ପ ବିକଳ୍ପ ସବୁ ଯେଉଁ ରହିଛି ସବୁ ବିକଳ୍ପ ଆଉ କିଛି ନାହିଁ, ଗୋଟିଏ ସଂକଳ୍ପ କୃଷ୍ଣ ମହି କୃଷ୍ଣେ ଆବେଶ, ତାଙ୍କରି ପାଖରେ ଆବେଶ କର, ମା ନିତ୍ୟ ମନୁସ୍ମରନ୍ତୁ, କେମିତି ତାଙ୍କ ପାଖରେ ଆବେଶ କରିବା, ସବୁବେଳେ ସେଟା ସ୍ମରଣ କରିବା, ସ୍ମରଣ କରି ଅନୁସ୍ମରନ୍ତୁ ଅନୁସ୍ମରନ୍ତୁ ଯତ୍ ଯତ୍ ବର୍ତ୍ତଧ୍ୱେ ତତ୍ ଅଚିରାଦେବ, ମନଟାକୁ ଯଦି ଏଇଭଳି ଭାବରେ ଭଗବାନ ପାଖରେ ଲଗେଇଦେବ ତାହେଲେ ଅଚିରାଦ, ବେଶୀ ଡେରି ହେବ ନାହିଁ, ଖୁବ୍ ଶୀଘ୍ର ଅଚିରାଦ ଅଚିରାଦେବ, ନିଶ୍ଚିତ ଭାବରେ ମାନ ଉପ ସ୍ୱ ସମୀପ, ଭଗବାନ ଉପ କହିଲେ ନିକଟ, ଉପ କହିଲେ ସ୍ୱ ସମୀପ ଏବ ବର୍ତ୍ତମାନ, ତମେ ଦେଖିବନି ବର୍ତ୍ତମାନ ଆସି କୃଷ୍ଣ ପାଖରେ ଆସି ପହଞ୍ଚିଯିବେ, ବା ତମେ କୃଷ୍ଣଙ୍କ ପାଖରେ ପହଞ୍ଚିଯିବ, ମାମ ଉପେଷ୍ୟଥ ବର୍ତ୍ତମାନ ଏସ୍ୟଥ ପ୍ରାପ୍ୟଥ, ଏସ୍ୟ ପ୍ରାପ୍ୟ ତମେ ପ୍ରାପ୍ତ ହେବ, ବର୍ତ୍ତମାନ ପାଇଯିବ, ଦେଖିବ ବର୍ତ୍ତମାନ, ତମେ ଦେଖ ଏଇଟା ଶୁଣ, ଚିନ୍ତା କର ମନକୁ, ବ୍ୟସ୍ତ ହୁଅ ନା, ଅଧୁର ହୁଅ ନା, ଭଗବାନ ଦେଇଛନ୍ତି ସବୁ ପ୍ରକାର ଔଷଧ ରହିଛି, ଜଗତରାଜ ସିଏ ଔଷଧର ସମ୍ରାଟ, ସିଏ ଦେବେ ବର୍ତ୍ତମାନ, ତମେ ଆଖି ବୁଝୁନ, ଆଉ ପରେ ଆସିବ କଥା, ଆଖି ବୁଝ, ଦେଖିବ କ'ଣ ହେବ ବର୍ତ୍ତମାନ, ଅସମ୍ଭବ ସମ୍ଭବ ହେବ, ତେଣୁ ଏଇଭଳି ଭାବରେ ଏ କଥା ରହିଛି, ମାୟା ଅବଶ୍ୟ ନିତ୍ୟ ନିତ୍ୟ ଅଚିରାତ ମାମୁଁ ପେଷ୍ୟତ, ଭଗବାନ ଆସି ପହଞ୍ଚିଯିବେ, ଆ ପରେ ଆସିବ କଥା, ସବୁ ପ୍ରକାର ସନ୍ଦେଶ ରହିଛି, ଭଗବାନ ଯିଏ ଯେତେ ଯେଉଁଭଳି ଭାବରେ ଅଛନ୍ତି ଭଗବାନ ସମସ୍ତଙ୍କୁ ସବୁ ଠିକ୍ ଭାବରେ ଠିକ୍ କରିଦେବେ, ଭଗବତ ଗୀତାରେ ଯେଉଁ କହିଲେ ଯି ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମି ହମ୍। ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣ ଯିବେ, ଭଗବାନ ତାଙ୍କୁ ସେଇଭଳି ଭାବରେ ବ୍ୟବସ୍ଥା କରିଦେବେ, ତାଙ୍କର ଠିକ୍ଠାକ୍ କରିଦେବେ। ଯିଏ ଭଗବାନ ଭୁଲିଯିବା ପାଇଁ ଚାହିଁବେ ଭଗବାନ ମୋତେ ଭୁଲେଇ ଦେବେ। ବହୁତ ଶତକଡ଼ା 99 ଭାଗ ଲୋକ ଭଗବାନ ଭୁଲିଯିବା ପାଇଁ ଭଗବାନ ବ୍ୟବସ୍ଥା କରିଦେଇଛନ୍ତି। 760 କୋଟି ଲୋକରୁ 99% ଆସିଲେ ଏତେ ହେବ, ସେଥିରୁ ଭଗବାନ ଭୁଲିଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ସେମାନେ ଭଗବାନଙ୍କର ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ, ଭଗବାନ ନିଜେ କହିଲେ। ଆମ କଥା ନୁହଁ, ଏଇଟା ଭଗବାନ କଥା। ମନୁଷ୍ୟାଣଙ୍କ ସହସ୍ରେଶୁ କଶ୍ଚିତ୍ ଯଥେ ସିଦ୍ଧାଏ। ତେଣୁ ଏତିକି ଲୋକ ଭଗବାନ ଭୁଲିବା ପାଇଁ ଚାହୁଁଛନ୍ତି, ଭଗବାନ ଭୁଲେଇ ଦେଇଛନ୍ତି, ମାୟାବୃତ୍ତି ମାଧ୍ୟମରେ ଭଗବାନ ଭୁଲେଇ ଦେଇଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କୁ ସ୍ମରଣ କରିବା ପାଇଁ ଚାହୁଁଛନ୍ତି, ଭଗବାନ ତାଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। କନିଷ୍ଠ ସ୍ତରରୁ ମଧ୍ୟମ ସ୍ତର, ଉତ୍ତମ ସ୍ତର, ଯିଏ ଯେଉଁ ସ୍ତରରେ ଅଛନ୍ତି ତାଙ୍କ ପାଇଁ ଭଗବାନ ସେଇଭଳି ଭାବରେ ଔଷଧ ରହିଛି ତାଙ୍କ ପାଖରେ ତାହିଁ, ତାଙ୍କର ଔଷଧ ରହିଛି ସେଇଭଳି ଭାବରେ। ରୋଗ ଦେଖିକି ଔଷଧ ଦିଆଯିବ, ତୁମର କେଉଁ ରୋଗ ରହିଛି ସେଇ ଅନୁସାରେ ଔଷଧ ଦିଆଯିବ, ଔଷଧ ଦେବେ ଭଗବାନ। ତୁମେ ତାଙ୍କର ଆଖି ବୁଝା ପାଇଁ, ତାଙ୍କ ଔଷଧ ହେଲା ଆଖି ବୁଝ, ତୁମେ ତୁମେ ଆଖି ବୁଝିଲେ ତୁମର ଔଷଧ ପାଇଯିବ। ଆଉ କି ତୁମର ଔଷଧ ନ ହେଉଛି ତୁମେ ଆଖି ବୁଝିଦେବ ଆସିବ, ଆମେ କହିବା ନାହିଁ ବର୍ତ୍ତମାନ। ଆଖି ବୁଝିଲେ ତାଙ୍କର ଔଷଧ ହେଲା ତାଙ୍କର, ସେଇଟା ଆଗରୁ ସେଇଟା ଔଷଧ ଦେଇଦେଇଥିଲି, ସେ ଆଖି ବୁଝା ଔଷଧ ଗୋଟେ ରହିଛି ଭଗବାନ ପାଖରେ। ଆମେ ମଧ୍ୟ ସେଇ ସ୍ତରକୁ ଗଲେ ଆଖି ବୁଝିଦେଲେ ଭଗବାନ ପ୍ରାପ୍ତ ହୋଇଯିବା, ସେଇ ସ୍ତରକୁ ଯିବାକୁ ପଡ଼ିବ। 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଗୋପମାନେ ମୁଞ୍ଜାହାଟ ବି ରହିଥିଲା, ମୁଞ୍ଜାହାଟ ବି ବନ ବେତବନ, ଯେଉଁ ପତ୍ର ରହିଛି ଏଭଳି ତୀକ୍ଷ୍ଣ ପତ୍ର, ଭାଜିଗଲେ କଟିଯିବ, ରକ୍ତ ବାହାରିବ, ଏଭଳି ମୁଞ୍ଜାହାଟ ବି ପ୍ରବେଶ କରିଯାଇଥିଲେ, ନିଆଁ ଲାଗିଯାଇଥିଲା ଚାରିପଟେ। 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆଗରୁ ଥରେ ନିଆଁ ଲାଗିଥିଲା, ଭଗବାନ ଅଲଗା ଔଷଧ ଦେଇଥିଲେ, ସମସ୍ତେ ସାମ୍ନାରେ ପିଇ ଦେଇଥିଲେ। କିନ୍ତୁ ଏଠି ଯେଉଁ ନିଆଁ ଲାଗିଲା କହିଲେ ତୁମେ ଆଖି ବୁଝ, ଏଇ ଗୋଟେ ଔଷଧ, ଆମେ ଆଖି ବୁଝିଦେଲେ ମଧ୍ୟ ଭଗବାନ ସେ ଔଷଧ ଆଖି ବୁଝିଲେ, ଆଖି ବୁଝା ଗୋଟେ ଔଷଧ ଭଗବାନଙ୍କୁ ରହିଛି। ଅଦ୍ଭୁତ ଭଗବାନ, ସିଏ ଅଦ୍ଭୁତ ଔଷଧ ସବୁ ଦେବେ, ଆମେ ଆଖି ବୁଝିଲେ ଆମ ରୋଗ ଭଲ ହୋଇଯିବ, ଏମିତି କେହି ଔଷଧ ଦେଇପାରିବେ? ଔଷଧ କିଏ ଅଛନ୍ତି, ଏତେ କୌଣସି ମେଡ଼ିସିନ ଅଛନ୍ତି ସ୍ପେଶାଲିଷ୍ଟ ଯିଏ ଆଖି ବୁଝିଦେଲେ ତାଙ୍କ ରୋଗ ଭଲ ହୋଇଯିବ? ଗୋପୀମାନଙ୍କର ରୋଗ ଭଲ ହେବା ପାଇଁ ହେଉଛି ଔଷଧ ହେଉଛି ଆଖି ପୂଜା, ତାଙ୍କର ସେମିତି ଭଲ ହୋଇଯାଇଥିଲା। ତୁମେ ଆଖି ବୁଝିଦିଅ, ତୁମର ଠିକ୍ ହୋଇଯିବ ସବୁ। ଆଖି ବୁଝିଦେଲେ, ମୁଞ୍ଜା ଟେବୁରୁ ବହୁତ ଦୂର ଥିଲା ଭାଣ୍ଡିର ବନ, ସେ କେବଳ ନିଆଁରୁ ମୁକ୍ତ ହେଲେ ତାହା ନୁହଁ, ସେ ଯେଉଁ ମୁଞ୍ଜା ଟେବୁରୁ ସେ ବନରୁ ମଧ୍ୟ ମୁକ୍ତ ହୋଇଗଲେ। ଖାଲି ଗୋପମାନେ ନୁହଁ, ଜଣେ ନୁହଁ, ଦୁଇ ଜଣ ନୁହଁ, ହଜାର ହଜାର ଅସଂଖ୍ୟ ସଂଖ୍ୟାରେ ସେମାନେ ରହିଛନ୍ତି ଭଗବାନଙ୍କର ସଖା, ଅସଂଖ୍ୟ ତା'ର ହିସାବ ନାହିଁ, ଭାବିମାନେ ସେଭଳି ଭାବରେ ଅସଂଖ୍ୟ ରହିଛନ୍ତି। ଏବଂ ଖାଲି ଯେ ଉଦ୍ଧାର ହେଲେ ତାହା ନୁହଁ, ଆସି ପହଞ୍ଚିଗଲେ ଭାଣ୍ଡର ବଟରେ, ଶୀତଳ ଛାଇ, ଶୀତଳ ପବନ ଦେଉଛି, ଏମିତି ବର୍ତ୍ତମାନ ଲାଇନ୍ ହେଇ ଆମେ ଛଟପଟ ଶୀତଳ ଆସିଗଲେ କେମିତି ଆନନ୍ଦ ଲାଗିବ ସେହିଭଳି ଭାବରେ। ଧାବା ନଳ ଏଣେ ଗ୍ରୀଷ୍ମଦିନ ଖରା, ଏଣେ ଧାବା ନଳ ଗରମ, ଛଟପଟ ଏଣେ ଶୋଷ ହେଉଛି, ତୃଷା ହେଉଛି, ଏଇ ସବୁ ପ୍ରକାର ଔଷଧ ରହିଛି। ଗାଭୀମାନେ ସାଙ୍ଗ ବାଳକମାନେ ସବୁ ଛଟପଟ ହେଉଛନ୍ତି, କୃଷ୍ଣ କୃଷ୍ଣ ମହାବାହୁ ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି। ମାନେ ଆଖି ବୁଝ, ଆଖି ବୁଝ, ଭଗବାନ ଗୋଟେ ଔଷଧ ରହିଛି, ଆଖି ବୁଝ, ଆଖି ବୁଝ, ଆଖି ବୁଝିଦେଲେ ସାଙ୍ଗେ ସାଙ୍ଗେ ତାଙ୍କ ରୋଗ ଚାଲିଗଲା। ଆସି ପହଞ୍ଚିଗଲେ ଭାଣ୍ଡିର ବଟରେ, ଯେଉଁଠି ବହୁତ ଶୀତଳ ପବନ ରହୁଛି, ତାଙ୍କ ତୁଷା ମଧ୍ୟ ଚାଲିଗଲା, ଆଉ ଶୋଷ ରହିଲା ନାହିଁ, ତୁଷା ଚାଲିଗଲା, ଦାବାଗ୍ନି ଚାଲିଗଲା, ଶୀତଳ ପବନ ଆସିଗଲା, ସେତେବେଳେ ବହୁତ ସୁନ୍ଦର ସ୍ଥାନରେ ଆସି ପହଞ୍ଚିଗଲେ। ଗାଭୀମାନେ ସବୁ ତୃଣ ଚରିବା ପାଇଁ ଆରମ୍ଭ କଲେ, ଏଇଭଳି ଭାବରେ ଲୀଳା ସବୁ ରହିଛି ଭଗବାନଙ୍କର। ଆମର କିନ୍ତୁ ସମୟ ଚାଲିଗଲେ, ସରିଗଲା, ଏବେ ଆଖି ବୁଝିଲେ ହେବ ନାହିଁ, ବର୍ତ୍ତମାନ ଆଉ ଗୋଟେ ଋତୁ ଆସିବ, ଯେଉଁମାନେ ଆଖି ବୁଝିଥିବେ ସେମାନେ ବର୍ତ୍ତମାନ ଖୋଲିବେ, ଆଉ ଗୋଟେ ଏଭଳି ଔଷଧ ଦିଆଯିବ, ଭଗବାନଙ୍କ ସବୁ ପ୍ରକାର ଔଷଧ ଅଛି। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ।